ପ୍ରସଙ୍ଗର ଏକୋଇଶତମ ଅଧ୍ୟାୟରେ ଆମମାନେ ଶ୍ରବଣ କରୁଥିଲେ ବେଣୁଗୀତ ପ୍ରସଙ୍ଗ କ୍ରମେ ସୁଖଦେବ ଗୋସ୍ୱାମୀ ପରିକିତ ମହାରାଜଙ୍କ ସମ୍ମୁଖରେ ଗୋପୀମାନଙ୍କର ଚିତ୍ତରେ ତାଙ୍କର ଚିତ୍ତବୃତ୍ତିର ସ୍ଥିତି କିଭଳି କୃଷ୍ଣ ବଂଶୀଧ୍ୱନି ଶ୍ରବଣ କରି କୃଷ୍ଣଙ୍କ ଲୀଳା ସବୁ ସ୍ଫୁରଣ ହେଉଛି, ପ୍ରେମର ଉଦ୍ରେକ ହେଉଛି, ମନ ଭିତରେ ବୃନ୍ଦାବନ ଯିବାକୁ ସମ୍ପୂର୍ଣ୍ଣ ଭାବେ ସ୍ଥିର କଲେ ସୁଦ୍ଧା ବିଭିନ୍ନ ନିଜକୁ ଅଧନ୍ୟ ମନେ କରି ବିଭିନ୍ନ ଗାଭୀଙ୍କ ସହିତ ପକ୍ଷୀମାନଙ୍କ ସହିତ ନଦୀମାନଙ୍କ ସହିତ ନିଜକୁ ତୁଳନା କରୁଛନ୍ତି, ଆମେ ହେଉଛୁ ହତଭାଗିନୀ, ସେମାନେ ଭାଗ୍ୟବାନ, ଉନ୍ମୁକ୍ତ ଭାବରେ କୃଷ୍ଣଙ୍କର ରୂପକୁ ଦର୍ଶନ କରିପାରୁଛନ୍ତି, କୃଷ୍ଣଙ୍କୁ କୃଷ୍ଣଙ୍କର ଗୁଣକୁ ରୂପକୁ ଆସ୍ୱାଦନ କରୁଛନ୍ତି, ଗୁଣକୁ ଲୀଳାକୁ ଦର୍ଶନ କରୁଛନ୍ତି, ଗୁଣକୁ ଆସ୍ୱାଦନ କରୁଛନ୍ତି। ଇଏ ହେଉଛନ୍ତି ପ୍ରେମର ପରାକାଷ୍ଠ, ଗୋପୀମାନଙ୍କର ପ୍ରେମର ପରାକାଷ୍ଠକୁ ସୁଖଦେବ ଗୋସ୍ୱାମୀ ଆସ୍ୱାଦନ କରୁଛନ୍ତି ଏବଂ ପରିକିତ ମହାରାଜଙ୍କୁ ବିତରଣ କରୁଛନ୍ତି। ଗୋପୀମାନଙ୍କ କଥା କହିଲା ପରେ ପ୍ରାୟ ବତାମ୍ବ ବିହଙ୍ଗା ଏ ଶ୍ଳୋକ କହୁଥିଲେ। ଜଣେ ଗୋପୀ ଅନ୍ୟ ଜଣେ ଗୋପୀଙ୍କୁ କହୁଛନ୍ତି, ଦେଖ ପ୍ରାୟ ବୃନ୍ଦାବନରେ ଏ ଯେଉଁ ପକ୍ଷୀମାନେ ଅଛନ୍ତି ଏମାନଙ୍କର ସ୍ୱଭାବ କିଭଳି, ନା ମୁନିମାନଙ୍କ ମୁନି ଯେଭଳି ମନନଶୀଳ, ସ୍ଥିର, ଧ୍ୟାନପରାୟଣ, ଅର୍ଦ୍ଧନିମିଳିତ ନେତ୍ର ରୁହନ୍ତି, ଜଣେ ସାଧୁର ଗୋଟେ ସଂସ୍କାର ରହିଛି। ଗୋଟେ ସାଧୁ, ଜଣେ ସାଧୁ ହେବାକୁ ହେଲେ ଦୀକ୍ଷାଟା ଗୋଟେ କ'ଣ, ଦୀକ୍ଷାଟା ଗୋଟେ କ'ଣ, ଗୋଟେ ସଂସ୍କାର। ସଂସ୍କାର ଯେଉଁ ନାମକରଣ ଗୋଟେ ସଂସ୍କାର, ଗର୍ଭଧାନ ଗୋଟେ ସଂସ୍କାର, ଦଶବିଧ ସଂସ୍କାର ରହିଲା ବୈଷ୍ଣବମାନଙ୍କର, ଚୂଡ଼ାକରଣ ନାମକରଣ ସବୁ ରହିଲା ସଂସ୍କାର ଗୁଡ଼ା, ତାପରେ ଦୀକ୍ଷା ଗୋଟେ ସଂସ୍କାର। ଗୋଟେ ଅସଂସ୍କାରିତ ବ୍ୟକ୍ତିକୁ ସଂସ୍କାର କରାଯାଉଛି, ତାର କ'ଣ ସଂସ୍କାରଟା ନାହିଁ, କ'ଣ ଅସଂସ୍କାର ଥିଲା, ଅସଂସ୍କାର କ'ଣ ଥିଲା, ତାର ଖାଦ୍ୟରେ ସଂସ୍କାର ନାହିଁ, କ'ଣ ଭୋଜନ କରିବ ନ କରିବ ଜାଣିନଥିଲା, ତା ଦେହ ଧାରଣା ବି, ତା ଦେହ ପରେ ବି ତାର କେମିତି ଶୋଇବା ଦରକାର, କ'ଣ ଖାଇବା ଦରକାର, ତାର ଗୋଟେ ସଂସ୍କାର କିଛି ନାହିଁ, ଚାଲିଚଳନ ଆଚରଣ ବ୍ୟବହାର ତାର କ'ଣ ସଂସ୍କାର ନଥିଲା। କିନ୍ତୁ ଆମର ଯେଉଁ ନାମକରଣ ସଂସ୍କାର, ଯେଉଁ ନାମ ପ୍ରଦାନ କରା ଦୀକ୍ଷାରେ ଦିଆଯାଉଛି, ଜୀବର ଗୋଟେ କ'ଣ ରହିଛି, ତାର କର୍ମଫଳଟା ରହିଛି ନା, କର୍ମଫଳ ହିସାବରେ ତାର ଗୁଣଟା ଆସୁଛି, ତା ତୁମେ ସଂସ୍କାର କ'ଣ କରିବ, ଗୋଟେ ପ୍ରଶ୍ନ ଜଣେ କରିବ ନା, ତାର ତ ସ୍ୱଭାବଟା ରହିଛି କର୍ମଫଳ ହିସାବରେ ତାର ଗୁଣଟା ଆସୁଛି, ସିଏ ଯଦି ପୂର୍ବରୁ ତାମସିକ କର୍ମଟା କରିଛି ଜୋର, ବର୍ତ୍ତମାନ ତାର କେଉଁ ଗୁଣ ଆସିବ, ତାମସିକ ଗୁଣରେ ସ୍ପୃହ ଆସିବ, ସେ ନିଦ୍ରାଳୁ ହବ, ବାସି ଜିନିଷକୁ ଭଲ ପାଇବ, ଖଟାକୁ ଭଲ ପାଇବ, ତାମସିକ ଲୋକ ନା ରାଗିବ ସବୁବେଳେ, ତାମସିକ ତା ପୂର୍ବରୁ ସେ ତାମସିକ କର୍ମ ଗୁଡ଼ା କରୁଛି, ବର୍ତ୍ତମାନ ସେଇଟାକୁ ଟ୍ରାନ୍ସଫର ହେଇଛି, ତାକୁ ତାକୁ ସେଇ ତାମସିକ ଜିନିଷରେ ରୁଚି ଆସିବ, ତାକୁ ଚେଞ୍ଜ କେମିତି କରିବ ତୁମେ, ହଁ ତାଙ୍କୁ ଯେମିତି ଗୋଟେ ଲୋକଟାକୁ ରୋଗ ହେଇଯାଇଛି, ତାକୁ ରୋଗଟା ହେଇଗଲା ନା, ରୋଗଟା ହେଇଗଲା ପରେ ତାକୁ କ'ଣ କରାଯିବ, ତାକୁ ମେଡିସିନ ଖାଇବାକୁ ପଡ଼ୁଛି, ଡାକ୍ତର କଥା ଶୁଣିବାକୁ ପଡ଼ୁଛି, ଦୁଇଟା ଜିନିଷ, ତାପରେ ସେ ରୋଗଟା ତାକୁ ଭଲ ହବ। କିନ୍ତୁ ଲୋକଟା ସେ ନିଜକୁ ରୋଗୀ ବୋଲି ମାନିବା ଦରକାର ଫାଷ୍ଟ, ରୋଗୀ କହିବ ମୁଁ ଠିକ ଅଛି, ତାହେଲେ ତାକୁ ତାର ଡକ୍ଟର ମେଡିସିନ କ'ଣ ଆବଶ୍ୟକ ଅଛି, କଳିଯୁଗର ସେଥିପାଇଁ ଏଇ ଯେଉଁ ସଂସ୍କାରଟା ଆଣିବାଟା ବଡ଼ କଷ୍ଟ, କାହିଁକି ବଡ଼ କଷ୍ଟ, କଳିଯୁଗର ଗୋଟେ ବଡ ଜିନିଷ ହେଲା ସମସ୍ତଙ୍କର ଅଭିମାନ ନେଚର, ଯିଏ ଯେଉଁ ପଥକୁ ଆସିଲେ ସେ ଭାବିଲେ ଆମେ ସବୁ ଜାଣିଛୁ, ସେ ଡକ୍ଟରକୁ ଶୁଣିବେନି, ଡକ୍ଟର କଥା ଶୁଣିବେନି, ରୋଗୀ ଯଦି ଅଭିମାନ କରିବ ସେ କ'ଣ ହବ, ତାର କ'ଣ ଅବସ୍ଥା ହବ, ରୋଗୀ ଯଦି ଲୁଚେଇଲା ଅଭିମାନ କଲା ସେ କ'ଣ ହବ, ମରିବ ନା, ମରିବା ଛଡ଼ା ତାର ବି ବାଟ ଅଛି କି, ଡାକ୍ତର କଥା ଯଦି ସେ ନ ଶୁଣିଲା ମରିବ ହିଁ ମରିବ, ଏସବୁ ସଂସ୍କାର ଯେମିତି ବିହଙ୍ଗମାନଙ୍କର ତୁଳନା ଦେଇ କହୁଛନ୍ତି, ସେମାନେ ମୌନ ଜ୍ଞାନପରାୟଣ ଅର୍ଦ୍ଧନିମିତ୍ର ବସିଛନ୍ତି ପ୍ରଶାନ୍ତ, ଭକ୍ତର ଜୀବନ ହଉଛି ଏଇଭଳିଆ, ଆଉ ସଂସ୍କାରଟା ତାର ପ୍ରବଳ ନାହିଁ, ତାକୁ ଏଠି ସଂସ୍କାରିତ କରାଯାଉଛି, ଅଧିକା ନେଲା ନା ତା ନାମ ଚେଞ୍ଜ କରାଗଲା, ତାକୁ ଉପଦେଶ ଦିଆ ହବ, ଦୀକ୍ଷାଟା ମାନନ ଯେ ହରେ କୃଷ୍ଣ ମହାମନ୍ତ୍ରଣ ପାଇଗଲେ, ତ ପାଇଗଲେ ତ ଦୀକ୍ଷା ନ ନେଲେ କ'ଣ, ତୁ ହରେ କୃଷ୍ଣ ମହାମନ୍ତ୍ର ନାହିଁ, ତୁ ଜପ କରୁନୁ, ତୁ ମହାମନ୍ତ୍ର ଜପ କରୁନୁ, ତୁ ଜପ କରିବୁ ତୋର ମୃତ୍ୟୁ ତ କହିଲେ ମୁଁ ଜାଣିଛି ନାମ କରିବି ମୁଁ ଭଗବାନ ପାଇଯିବି, ବା ମୃତ୍ୟୁ ତା ତୋର ଗୁରୁ ଆବଶ୍ୟକ କ'ଣ ରହିଛି, ଡକ୍ଟର କ'ଣ ଆବଶ୍ୟକ ରହିଛି, ଡକ୍ଟର କ'ଣ ଆବଶ୍ୟକ ରହିଛି, ମେଡିସିନ ଷ୍ଟୋର ତ ଅଛି, ଡକ୍ଟର କିଛି ଆବଶ୍ୟକ କି ନାହିଁ, ତୁମେ ଯାଅ, ସମାନ ଔଷଧରେ କାମ କରିବନି, ସେ ଔଷଧରେ ଗୋଟେ ରୋଗୀକି ବଞ୍ଚେଇଦେବ, ସେ ଔଷଧରେ ଗୋଟେ ରୋଗୀକି ମାରିଦେବ, ତୁମକୁ ଡାଇରିଆ ହେଉଛି ତୁମକୁ ଗୋଟେ ଔଷଧ ଦେଇଦେବ, ତୁମେ ହାର୍ଟ ରୋଗୀ, ତୁମକୁ ସେ ଔଷଧ ଦିଆ ହବନି, ସେଇଠି ସେଇ ଡାଇରିଆ ଔଷଧ ଦିଆ ହବନି, ତାକୁ ଦିଆ ହେଲେ ବି ତାକୁ କେତେ ଭାଙ୍ଗ ଖାଇବ, ଟିକେ ଖାଇବ, ତୁମେ ହାର୍ଟ ରୋଗୀ ନା, ତୁମେ ଖାଇଲେ ତାକୁ ହାର୍ଟ ଫେଲ୍ ହେଇଯିବ। ତୁମେ କହିବ ମୋର ଡାକ୍ତର କହୁଛି କ'ଣ ଦରକାର, ମୁଁ ମେଡିସିନଟା ଜାଣିଛି, ମୁଁ ଖାଇଦେବି କୋଉଠୁ, ମେଡିକାଲରୁ ଆଣିକି ମରିବ। ସେଟା ଗୋଟେ ଜୀବ କେବେ ସଂସ୍କାରିତ ନିଜେ ହେଇପାରିବ ନା। ଆଉ ସବୁବେଳେ ଜଣେ ଜୀବ ଜାଣିବା ଦରକାର ମୋର ଅସଂସ୍କାରିତ, ମୋର ସଂସ୍କାରଟା କମ୍ ରହିଛି। ସେଥିପାଇଁ ଆମକୁ ସବୁ ଉପଦେଶ ଆବଶ୍ୟକ ରହିଛି, ଉପଦେଶକୁ ଆମେ ଗ୍ରହଣ କରିବା ଦରକାର, ସେ ଡାକ୍ତର କଥାକୁ ଶୁଣିବା ଦରକାର, ଆଉ ଔଷଧକୁ ସେବନ କରିବା ଦରକାର। ଔଷଧ ହେଲା ମହାମନ୍ତ୍ର, ଆଉ ମହାମନ୍ତ୍ରଟା କେତେବେଳେ କାର୍ଯ୍ୟ କରିବ, ସେଥିରେ ଉପଦେଶ ତୁମେ ପାଳନ କରିବ, ଉପଦେଶ ପାଳନ କଲେ ନାମ କାର୍ଯ୍ୟ କରିବେନି। ହେଲେ ଯେଉଁ ବେଳେବେଳେ ପ୍ରଶ୍ନ ଆସୁଛି ନା, ସେ ତ ଏତେ ବଡ଼ ମହାରାଜଙ୍କୁ ତୋର ଦୀକ୍ଷା ନେଇଛି, ତାଙ୍କ ଗୁରୁଦେବ ଏତେ ମହାନ, ସେ କାହିଁକି ତାହା ପରିବର୍ତ୍ତନ ହେବନି? ଆରେ କିଛି ହେବ, ସେଥିରେ ଗୁରୁଙ୍କର କିଛି ଦୋଷ ନାହିଁ, ଗୁରୁଙ୍କର କ'ଣ ଦୋଷ, ସେ ଔଷଧଟା ଠିକ୍ ସେ ଖାଉନି, ଆଉ ଗୁରୁଙ୍କ କଥାଟା ମାନୁନି, ଆଉ ତୁମେ କ'ଣ କଲେ, ଗୁରୁଙ୍କର କାହାକୁ ତୁମେ ଦୀକ୍ଷା ନେଇଗଲେ, ତୁମ ଗୁରୁ ବଡ଼ ହେଇଗଲେ ବୋଲି କ'ଣ ତୁମେ ବଡ଼ ହେଇଯିବ ନା କ'ଣ? ଡକ୍ଟର ପୁଅ କେବଳ ଡକ୍ଟର ହେଇଯାଉଛି କି? ତୁମର ଗୁରୁ ବଡ଼ ହେଇଗଲେ କ'ଣ ତୁମେ ବଡ଼ ହେଇଯିବ କି? ତୁମେ ବଡ଼ ହେଇପାରିବ ସେମିତି ମାନେ ନାହିଁ, ତୁମକୁ ସୁଯୋଗ ଅଛି ବଡ଼ ହେବାର, କାହିଁକି? ଯେହେତୁ ଗୁରୁ ହେଉଛନ୍ତି ଶ୍ରେଷ୍ଠ, ସେ ତୁମକୁ ଶ୍ରେଷ୍ଠ ଉପଦେଶ ଦେଇପାରିବେ, ତାଙ୍କ ତ ଭଗବତ ଶକ୍ତି ରହିଛି, ତୁମେ ସେଟା ସୁଯୋଗ ନେବାର ଅଛି, କିନ୍ତୁ ତୁମେ ଯଦି ଉପଦେଶ ନ ମାନିବ କିଛି କାମ ଦେବନି, ତୁମ ସଂସ୍କାର ଆସିବନି। ସଂସ୍କାରଟା ଜଣର ଜଣେ ସଂସ୍କାରିତ ହୁଏ ଉପଦେଶକୁ ପାଳନ କରିବା ଦ୍ୱାରା, ଆଉ ନାମ ସେତେବେଳେ ପ୍ରସନ୍ନ ହୁଅନ୍ତି। ଏ ନାମ ପ୍ରଦାନକାରୀ ଗୁରୁ, ଗୁରୁ ଯେଉଁ ନାମ ଦେଇଛନ୍ତି, ଏ ସରଳ ଚିତ୍ତରେ ଗୁରୁଙ୍କୁ ବିଶ୍ୱାସ କରି ତାଙ୍କର ଉପଦେଶକୁ ପାଳନ କରୁଛି। ଆଉ ଗୁରୁ ଯେଉଁ ଉପଦେଶ ଦେବେ, ସେ କ'ଣ ତାଙ୍କ ପାଇଁ ନା କ'ଣ? ନା ଛୁଆ ପିଲା ପୋଷୁଛନ୍ତି, ସେ ପଇସା ନେଇକି କେଉଁ ଏସିରେମରେ ରହିକି ଛୁଆ ପିଲା ପୋଷୁଛନ୍ତି, ନା ବିଷୟ ଭୋଗ କରୁଛନ୍ତି, ସେ କାହା ପାଇଁ ଉପଦେଶ ଦେବେ? ସେ ଗୋଟେ ଜୀବର ମଙ୍ଗଳ ପାଇଁ, ଏଇ ଜୀବଟା ଟିକେ ମଙ୍ଗଳ ଭଗବାନଙ୍କୁ ଟିକେ ପାଉ, ଠିକ୍ ସେ ବଞ୍ଚିକି ରହୁ ପରମାର୍ଥ ଜୀବନରେ, ନହେଲେ ସେ ଆସ୍ୱାଦନ କରିପାରିବ। ସେ ସ୍ଥିର ନହେଲା, ଯାହାର ମନଟା ସବୁବେଳେ ଗୋଟେ ଅସ୍ଥିର ଚିତ୍ତରେ ରହିଲା, ସେ ଭଜନ କେମିତି କରିବ? ସେଥିପାଇଁ ସେ ଏଇ ଗୋପୀମାନଙ୍କୁ ସେ କଥା କହୁଛନ୍ତି, ଗୋପୀମାନେ ସେଇ ବିଭଙ୍ଗମାନଙ୍କୁ ଦେଖିକି ସେ କଥା କହୁଛନ୍ତି। ଦେଖ, ଏମାନେ ପ୍ରାୟ ସମସ୍ତେ ବୃନ୍ଦାବନରେ କ'ଣ, ଏମାନେ ସବୁ ମୁନି ଭଳି ବିଭଙ୍ଗମାନେ, କେଉଁମାନେ ପକ୍ଷୀମାନେ ସବୁ ମୁନି, ଯେଉଁଭଳି ମୌନ ଧ୍ୟାନ ପରାୟଣ ଅର୍ଦ୍ଧନିମିଳିତ ନେତ୍ର ବସିଛନ୍ତି ପ୍ରଶାନ୍ତ, ବୃକ୍ଷମାନେ ସେମିତି, ଏ ସରି ପକ୍ଷୀମାନେ ସେମିତି, କାହିଁକି ନା କୃଷ୍ଣଙ୍କର ବେଣୁଙ୍କୁ ଶ୍ରବଣ, ଭଗବାନଙ୍କର କଥା ଶ୍ରବଣ ନ କଲେ, ଭଗବାନଙ୍କର ରୂପକୁ ଦର୍ଶନ ନ କଲେ, ଚିନ୍ତନ ନ କଲେ, ତୁମେ କ'ଣ ସ୍ଥିର ହେଇପାରିବେ କି? ଅସ୍ଥିର ଯେଉଁମାନେ କୁମନ୍ତ କ'ଣ, ଯେଉଁମାନେ ସବୁବେଳେ ସବୁବେଳେ ଅସ୍ଥିର, କାରଣ ତା ମନଟା କାହାକୁ ଚରଣରେ ନାହିଁ, ଭଗବାନଙ୍କୁ ସେ ଚିନ୍ତା କରୁନାହାନ୍ତି। ତୁମେ ଭାବୁଛ କ'ଣ, ମୋର ଗୋଟେ ଏମିତି ସମୟ ଚାଲି ଆସିବ, ମୋ ବୁଢ଼ା ହେଇଯିବି ବା ବୟସ ହେଇଗଲେ, ମୋର ଗୋଟେ କାମ ସରିଗଲେ, ମୁଁ ଭଗବାନଙ୍କୁ ଚିନ୍ତା କରିବି, ଏଇଟା ହବନି। ଗୃହସ୍ଥ ଜୀବନରେ କେବେ ହବନି, ତୁମେ ଭାବୁଛ ଗୃହସ୍ଥ ହେଇଛି, ମୋ ଝିଅଟା ବାହାର କରିଦେବି, ତାପରେ ମୁଁ ଠାକୁର, ଆରେ ତାପର କଥା କୁହନି, ଆଜି ଗୋଟେ ଦିନ ଚାଲିଗଲା ମାନେ ଚିନ୍ତା କରନା, ମାନେ କାଲି କାଲିକି ଆରୁ ଦୁର୍ଗୁଣଟା ବଢ଼ିଯିବ ବୋଲି ମନେ ରଖ। ତୁମେ ଆଜି କିଛି ବଢ଼େଇ ପାରିଲନି ସ୍ପିରିଚୁଆଲ ଜିନିଷ ମାନେ, ଯେମିତି ଘରଟା ଆଜି ଝାଡୁ ମାରିନ, କାଲି କ'ଣ ହବ, ମହିଳାଟା କମିବ ନା ବଢ଼ିବ? ନା ତୁମେ କହିବ ମୁଁ ମାରିନି, ପାଞ୍ଚ ଦିନ ସେତିକି ମହିଳା ରହିବ, ଆଜି ଝାଡୁ ମାରିନ ମାନେ କାଲିକି ବଢ଼ିବ? ସେଭଳିଆ ଆଜି କୃଷ୍ଣଙ୍କୁ ଚିନ୍ତା କରିନ ମାନେ, ଆଜି କୃଷ୍ଣଙ୍କ ପ୍ରତି ତୁମର କିଛି ଗୋଟେ ସ୍ପେଶାଲ ଆଫେକ୍ସନ୍ ବା ସ୍ପେଶାଲ କର୍ମ ଆଜି ତୁମେ କରିନ ମାନେ, ତୁମର ଅଟକିଗଲା ସେତିକି। ଆଉ ଆଶା କରନି ଯେ ଆଉ ଭବିଷ୍ୟତରେ ତୁମେ ଯେତେ ଦିନ ଡିଲେ କରି କରିକି ଯାଉଛ, କୃଷ୍ଣଙ୍କ ଆଡ଼କୁ ମମତା ବଢ଼ଉନ, ଗୁରୁକୃଷ୍ଣଙ୍କ ଆଡ଼କୁ, ତୁମର କ'ଣ ହବ, ସେତିକି ସେତିକି ଜଡ଼ତାଟା ତୁମକୁ କଭର କରି କରିକି ଆସୁଛି, ତୁମ ପରିଶ୍ରମଟା ସେତିକି ସେତିକି ଅଧିକା କରିବାକୁ ପଡ଼ିବ। ସେଥିପାଇଁ ଆମେ ଡେଲି ଡେଲି ଶୁଣିବାକୁ ପଡ଼ିବ, ଡେଲି ସେବା କରିବାକୁ ପଡ଼ିବ, କାହିଁକି ଆମେ ଆଲାଉ ଆଗେ ବନ୍ଦ କରିବା, ଭୌତିକର ପ୍ରଭାବଟାକୁ ଆମ ଭିତରକୁ ଯେମିତି ନ ଆସୁ, ମମତାଟା କେମିତି ବଢ଼ୁ ଭଗବାନଙ୍କ ପ୍ରତି। ଭବିଷ୍ୟତ କଥା ଚିନ୍ତା କରନି, ବର୍ତ୍ତମାନ ଭବିଷ୍ୟତ ମୋ ବୟସ ହେଇଗଲେ ବା ମୁଁ ଏମିତି କରିଦେଲେ ସେମିତି, ହଁ ନାହିଁ ବର୍ତ୍ତମାନ ହିଁ କରିବାକୁ ପଡ଼ିବ, ସବୁ ଜିନିଷ ବର୍ତ୍ତମାନ କାଳି ଭକ୍ତ ପାଇଁ, ଭକ୍ତ ପାଇଁ ଭବିଷ୍ୟତ କିଛି ନାହିଁ, ତାର ସବୁ ବର୍ତ୍ତମାନ। ଆଉ କୃଷ୍ଣ କ'ଣ, କୃଷ୍ଣ ବର୍ତ୍ତମାନ କ'ଣ, ଭବିଷ୍ୟତରେ କୃଷ୍ଣଙ୍କୁ ଆମେ ସେବା କରିବା ନା ବର୍ତ୍ତମାନ କୃଷ୍ଣଙ୍କୁ ସେବା କରୁଛି, ବର୍ତ୍ତମାନ କରୁଛି ଯେତେବେଳେ ସେ ବର୍ତ୍ତମାନ ଆମକୁ ତ ପ୍ରେମ ଚାହୁଁଛନ୍ତି, ଭବିଷ୍ୟତ କଥା କାହିଁ ଚିନ୍ତା କରୁଛୁ, ଭବିଷ୍ୟତ କଥା କାହିଁ ଚିନ୍ତା କର, ବର୍ତ୍ତମାନ ବର୍ତ୍ତମାନ ଉପରୁ ସବୁଦିନ ଚାହିଁବାକୁ ପଡ଼ିବ, ମୋର ମମତା କୃଷ୍ଣଙ୍କୁ ଯେଉଁ ଚିନ୍ତା କରିବି, ଯେଉଁ ପ୍ରକାରବେଳେ କୃଷ୍ଣଙ୍କର ଗୁରୁଙ୍କର ପରମ୍ପରା ଚାର୍ଯ୍ୟମାନଙ୍କର ଭଗବାନଙ୍କୁ ଦର୍ଶନ କଲାବେଳେ ପ୍ରଭୁଙ୍କ ଆଗରେ ରହିଛୁ ଦର୍ଶନ କଲାବେଳେ, ଆମର ସବୁବେଳେ ଚାହିଁବାକୁ ପଡ଼ିବ ନା, ଧ୍ୟାନ କରିବାକୁ ପଡ଼ିବ, ମନଟାକୁ ଇନ୍ଦ୍ରିୟକୁ ବୁଦ୍ଧିକୁ ଚିତ୍ତକୁ ଏଭଳି ଭାବରେ ଆମକୁ ରଖିବାକୁ ପଡ଼େ ଯେମିତି ବାହାର ଜିନିଷ ଇନ୍ଫ୍ଲୁଏନ୍ସ ବାହାର ପ୍ରଭାବଟା ଆମ ଭିତରକୁ ନ ଆସୁ। ଏ ଯୋଉ ରହିଛନ୍ତି କୋଉମାନେ ଦେଶର ଯୋଉମାନେ ରହିଛନ୍ତି କ'ଣ ସୀମାରେ ଯୋଉମାନେ ରହିଛନ୍ତି ସୀମା ସୁରକ୍ଷା ବଳ ତାଙ୍କୁ କହୁନାହାନ୍ତି BSF ଯୋଉ ରହିବ ବୋର୍ଡ ସିକ୍ରେଟ ଫୋର୍ସ ନା କହୁଛନ୍ତି ସୀମା ସୁରକ୍ଷା ବଳ ଯୋଉ ସେମାନେ ରହିଛନ୍ତି ସେମାନେ ଦେଶର ସବୁ କଥାରେ ମୁଣ୍ଡ ପୁରେଇବେ ସେମାନେ ଯୁଦ୍ଧ କରିବା ପାଇଁ ଇଚ୍ଛା ହବ ହଁ ତାଙ୍କୁ କେତେ ବର୍ଷ ରଖା ହଉଛି ଆଉ 10-20 ବର୍ଷ ରଖା ତାଙ୍କୁ ଛାଡ଼ି ଦିଆହଉଛି କାହିଁକି ତାଙ୍କର ପୁଅ ବାହାଘର ଝିଅ ବାହାଘର ଭଲ ମନ୍ଦ ଫ୍ୟାମିଲି ଲାଇଫ୍ ସେଇଟା ଚିନ୍ତା କଲେ ସେ ଆଉ ଦେଶ ପାଇଁ କାମ ଦେଖୁନା କେତେ ସୁନ୍ଦର ପ୍ରିନ୍ସିପଲ୍ କରାହେଇଛି ଆଉ ତୁମର କେତେ ବର୍ଷ ରିଟାୟାର୍ଡ ସବୁ ହଉଛି 10-15 ବର୍ଷ ତା ବାହାର କରିଦେ 15 ବର୍ଷରେ ବାହାର କଲା ପରେ ଗୋଟେ ନୂଆ ଲୋକ ରଖିଲା ମାନେ ତାକୁ ଟ୍ରେନିଂ ତାପରେ କେତେ ପଇସା ଖର୍ଚ୍ଚ ଇଏ ତ ଗୋଟେ ଟ୍ରେନିଂ ଲୋକ ଅଛି ତ 15 ବର୍ଷ କାହିଁ ଚାକିରି ଦଉଛ 40 ବର୍ଷ ଦବ ନା କାହିଁ ଦଉନାହାନ୍ତି ଇଏ ପୁରୁଣା ହେଲେ ସିଆଣିଆ ହେଇଯିବ ଇଆଡ଼େ ବାଚୁରା ହବ ବାଚୁରା ହେଲେ ତାର ସବୁବେଳେ ସ୍ତ୍ରୀ କଥା ଚିନ୍ତା କରିବ ତା ଝିଅ କଥା ଚିନ୍ତା କରିବ ତା ଫୋକସ୍ ରହିବ କୁଆଡ଼େ ସିଆଡ଼େ ଆଉ ଆଉ ସିଏ ଏଠି କ'ଣ କାମ କରିବ ଦେଶ ଦେଶକୁ ରଖିବାର ଅଛି ତା ବାହାର କରିଦେବେ ସାଙ୍ଗେ ପଳା ନୂଆ ଲୋକ ଆଣ ତା ମୁଣ୍ଡରେ ଅଲଗା କଥା କିଛି ନ ବସୁ ସିଏ ଯୋଉ 15 ବର୍ଷ ରହିବ ସେ କୋଉ କଥା ଚିନ୍ତା କରିବ କେବଳ ଦେଶ କଥା ମୁଁ ଦେଶକୁ ସୁରକ୍ଷା ଦେବି ଦେଶ ହଉଛି ସବୁକିଛି କମାଣ୍ଡର ମାନେ ସବୁବେଳେ ନା ଆଉ କ'ଣ କୁହନ୍ତି ସବୁବେଳେ ଆଉ ତୁମେ ମରିଗଲେ ତୁମେ ଦେଶର ସ୍ୱର୍ଗକୁ ଯିବ ଏ ଦେଶକୁ ବଞ୍ଚେଇବାକୁ ପଡ଼ିବ ଭାରତରେ କୃଷ୍ଣ ଆସିଥିଲେ ରାମ ଆସିଥିଲେ ତାଙ୍କୁ କହିକି ସବୁବେଳେ ସ୍ପିରିଟେଡ୍ କରି ରଖିବେ ତା ଡ୍ରେସ୍ଟା ଦେଖୁନା କେମିତିକା କେମିତିକା କିରେ ଦେଖିଛୁ ଦେବି ହଁ କୋଉଠୁ ଦେଖିଛୁ କହ କୋଉଠୁ ଦେଖୁଛୁ କୋଉଠୁ ଦେଖିଛୁ କହିଲୁ ଆର୍ମି BSF ଡ୍ରେସ୍ ଦେଖିଛୁ କମାଣ୍ଡରଙ୍କ ଡ୍ରେସ୍ ଦେଖିଲେ ଥରି ପକେଇବୁ ତାଙ୍କର ଯେତେଟା ସବୁ ଲାଗିଥିବ ଏଠି କ'ଣ କହୁଛନ୍ତି ଷ୍ଟାର୍ ସବୁ ଏ ସିଏ ଲାଗିଥିବ ବଡ଼ ବଡ଼ ନିଶ ସବୁ ରଖିଥିବେ ତାଙ୍କର ସବୁ ବ୍ରାଣ୍ଡ ଥିବ ସେଇଟା କମ୍ପଲସରି ସେଇଠି ଜିନିଷ ସେ ପିନ୍ଧିବେ କାହିଁକି ସେଇଟା ନ ପିନ୍ଧିଲେ ତାଙ୍କର ସେ ଭିତର ଭାବଟା ଆସିବ ନା ମୁଁ ହେଉଛି ଗୋଟେ କମାଣ୍ଡର କମାଣ୍ଡର କହିପାରିବିନି ମୁଁ ଗାମଛା ପିନ୍ଧିକି ଘର ପଳେଇବି ଗୋଟେ ଜିନ୍ ପ୍ୟାଣ୍ଟ ପିନ୍ଧିବ ନାହିଁ ତାକୁ କମାଣ୍ଡର ଡ୍ରେସ୍ରେ ବସିବାକୁ ପଡ଼ିବ ଟୋପ ବି ଲଗେଇକି ସେ ଓହ୍ଲେଇଲା ମାନେ ତାକୁ କ'ଣ କରିବେ ସାଙ୍ଗେ ସାଙ୍ଗେ ସାଲୁଟ୍ ମାରି ଠିଆ ହେଇଯିବେ ଏଇ ଗୋଟେ ଏୟାରଫୋର୍ସର କମାଣ୍ଡର ଅଛି ସେ ଅଛି ବଡ଼ ଅଫିସର ସେ ଯାଉଥିଲା ମୁଁ ତାଙ୍କର କ୍ୟାମ୍ପ ଘରୁ ତା ଘରୁ ଡାକିଥିବା ଥର ଯାଉଥିଲି ପୁନେରେ ତାର ଗାଡ଼ି ସେ ଜେନେରାଲ ଡ୍ରେସ୍ ଅଛି କିନ୍ତୁ ତା ସିକ୍ୟୁରିଟି ମାନେ ଦେଖୁଛୁ ସାଲୁଟ୍ ମାରୁଛୁ ଯାଉଛି ଆଉ ସାର୍ ଯାଆନ୍ତୁ ବାଟରେ 10 ଥର ଚେକିଂ ସବୁ ତାଙ୍କ ଗାଡ଼ି ପକେଇ ଦେଖିବେ ସେ ଦେଖିଦେବେ ସାର୍ ତ ସ୍ପିରିଟ୍ ତାଙ୍କ ମୁଣ୍ଡକୁ ଅଲଗା କଥା କିଛି ବସେଇବା ପାଇଁ ଦିଆଯାଉନି ଏ ଭାରତବର୍ଷର କଥା ଭକ୍ତି ଜୀବନଟା ସେୟା ତ ମୁଣ୍ଡକୁ ଯଦି ଅଲଗା କଥା ଏଇଟା ପଶିକି ଚାଲିଗଲା ତୁମେ ଆଉ କୃଷ୍ଣଙ୍କୁ ଚିନ୍ତା କ'ଣ କରିବ ତୁମକୁ ଗୋଟେ ଏମିତି ଏନ୍ଭାରମେଣ୍ଟ ଭିତରେ ରଖିବାକୁ ପଡ଼ିବ ଯେମିତି ମୁଣ୍ଡ ଭିତରକୁ ଆଉ ଅଲଗା କଥା କିଛି ନ ପଶୁ ନା ଘର କଥା ନା ବାହାର କଥା ନା ସଂସାର କଥା ନା କିଏ କ'ଣ କରୁଛି କେବଳ ମୋର କୃଷ୍ଣ କୃଷ୍ଣ ସେବା କୃଷ୍ଣ ମୋର ନିଜର ଭଜନ କୃଷ୍ଣ ସେବା କୃଷ୍ଣ କଥା ସାର୍ ତୁମେ ନିଜକୁ ପ୍ରୋଟେକ୍ଟେଡ୍ କରି ରଖିପାରିବ ତୁମ ଭିତରେ ଗୋଳିଆ ପାଣିଟା ଅଛି ହଁ ବୁଝିପାରୁଛୁ ନା ଏଇ ଯେଉଁ ପୋଖରୀ ଆମ ପୋଖରୀଟା ବର୍ତ୍ତମାନ ଯୋଉ ପାଣିଟା ରହିଲା ସେ ପାଣି କ'ଣ ହେଇପାରିବ ବାହାରିପାରିବ ନା ପାଣି ଶୁଖିଗଲା ନା ଯେ ବନ୍ଧ ତୁମର ଠିକ ନାହିଁ କ'ଣ ହେଲା ଗୋଳିଆ ପାଣିଟା କ'ଣ ହବ କିରେ ଆଉ ଗଳଗୋଳିଆ ପାଣି ପଶିଆରେ ତ ବାହାର କରିବୁ କିନ୍ତୁ ବନ୍ଧଟା ତୋର ଠିକ ନଥିବ ସବୁବେଳେ ବର୍ଷା ହେଉଛି ବନ୍ଧଟା ଉଚ୍ଚା ନାହିଁ କ'ଣ ଏଇଟା କୁହନ୍ତି ଆଡ଼ି ଆଡ଼ିଟା ଉଚ୍ଚା ନାହିଁ କ'ଣ ହବ ତୋଳେ ପଶେଇଲା ଆଉ କ'ଣ ଆଇ ତ ସେ ତୁମ ହୃଦୟ ଭିତରେ ସେଇଆ ଆଉ କ'ଣ ଆଉ କୃଷ୍ଣଙ୍କୁ କ'ଣ ଚିନ୍ତା କରେ ସବୁବେଳେ ତ ଗୋଳିଆ ପାଣି ପଶିଲା ଆଉ ମୋବାଇଲରେ କିଏ କ'ଣ କହିଦେଲା ଏଠି ଏହା କଥା ସେ ଫେସବୁକ୍ ଦେଖିଲେ ସେ ଏଇଟା ଦେଖିଲେ ହ୍ୱାଟ୍ସଆପ୍ ଦେଖିଲେ ଏହା ଏଠି ଏହା କଲା ସେ ସେୟା କଲା ତୁମେ ଗୋଳିଆ ପାଣି ପଶି ଆସୁଛି ସବୁବେଳେ ବନ୍ଧ ଭିତରେ ତ ହୃଦୟ ଭିତରୁ ସବୁବେଳେ ଗୋଳିଆ ପାଣି ପଶି ପଳେଇ ଆସିଲା ପଳେଇ ପଶିଲା କି ଖାଇଗଲା ସେ ନେଇଗଲା ସେ ସେ ଆରେ ସିଏ ଚାକୁରୁ କରୁ ଛାଡ଼ିଦିଅ ଆମେ ଜାଣିଦେଲେ ସେ ଲୋକ ସେୟା ବା ସେ ଭକ୍ତ ସେୟା ସିଏ ଚାକୁରୁଛି ତା କଥା କୃଷ୍ଣ ବୁଝିବେ ଗୁରୁ ବୁଝିବେ ମୁଁ କ'ଣ ଭଗବାନ ହେଇଛି ତା କଥା ବୁଝିପାରିବି ସେ ଭୁଲ ହେଲା ଖରାପ ହେଲା ଯାହା କରୁଛି କରୁ ଛାଡ଼ ତୁମ ବନ୍ଧକୁ ତୁମେ ଠିକ୍ କରି ରଖ ଯଦି ଗୋଳିଆ ପାଣିଟା ନ ପଶିଲା ଯେତିକି ପାଣି ରହିଲା ତାକୁ କ'ଣ କରିପାରିବ ତାକୁ ତୁମେ ପାନୀୟ ଯୋଗ୍ୟ କରିପାରିବ ବ୍ୟବହାର ଯୋଗ୍ୟ କରିପାରିବ ଆଉ କ'ଣ ଟିକେ ପକେଇଦେବ ପ୍ୟୁରିଫାଏ କରିପାରିବ ଭଜନଟା ଯେତିକି ଆମେ କରୁଛେ ସେଟା ଆମ ହୃଦୟଟା ଶୁଦ୍ଧ ହେଇଯାଆନ୍ତା ବୁଝିପାରୁଛୁ କି ନାହିଁ ନା ଆମର ଯେ ଶକ୍ତି ନାହିଁ ବୋଲି କୁହନି ଆମେ ଏତେ 2 ଘଣ୍ଟା ନାମ କରୁଛେ ସେତିକିରେ ଗୋଟେ ନାମରେ କେତେ ଶକ୍ତି 2 ଘଣ୍ଟା ଭିତରେ ଆମର ହୃଦୟ ସଫା ହେଇଯାଆନ୍ତା କିନ୍ତୁ ସଫା ହେଲେ କ'ଣ ହବ ତ ଆଜି ସଫା କରୁଛେ ଆଜି ପଶିଲା ପୁଣି ଗୋଳିଆ ପାଇଁ ବନ୍ଧ ଠିକ ନାହିଁ ଆଉ କଣ ଆମର ଆଉ ସେ କହିଲେଣି ବିହଙ୍ଗ ମାନଙ୍କର ଯୋଉ ମୁନିବୃତ୍ତି ସବୁ ପ୍ରାପ୍ତ ହେଇଛନ୍ତି ଗୋପୀମାନେ ଧ୍ୟାନ ନେତ୍ରରେ ଦେଖୁଛନ୍ତି କାହିଁକି ନା କୃଷ୍ଣଙ୍କର ବେଣୁ ଶ୍ରବଣ କରି ପ୍ରକୃତ ଜଣେ ସ୍ଥିର ହବ ସ୍ଥିର ଚିତ୍ତ ହବ ସେ ଭଗବାନଙ୍କର ଗୁରୁଙ୍କର ଚରଣଙ୍କୁ ଭଗବାନଙ୍କର ସବୁବେଳେ କୃଷ୍ଣଙ୍କର କଥାକୁ ଶୁଣିବାକୁ ପଡିବ, ଧ୍ୟାନରେ ପଡିବ, ଶ୍ରଦ୍ଧା କରିବାକୁ ପଡିବ। ବ୍ରହ୍ମଚାରୀମାନଙ୍କ ଧର୍ମ ଏଇଟା ନା, ଅଧା ଘଣ୍ଟା ହଉ ଘଣ୍ଟାଟା ହଉ ସବୁବେଳେ ଶ୍ରଦ୍ଧା କରିବ, ଧ୍ୟାନରେ ପୁରା। ଏଇଟା ଭଗବାନ କହୁଛନ୍ତି, ଏଇଟା ପ୍ରଭୁପାଦ କହୁଛନ୍ତି, ଧ୍ୟାନ ପଡିବ, ଶୁଣିବ, ଶୁଣିଲା ବେଳେ ବହୁତ ଧ୍ୟାନ ଦେବ। ଏଇ କଥାଟା କେତେ ଗୁରୁତ୍ୱ କଥା, ମୋ ପାଇଁ ଜୀବନରେ କଣ ମୁଁ କରୁଛି, ଭଗବାନଙ୍କୁ ଧ୍ୟାନ ଟିକେ କରିପାରୁନି। ହୋଲି ଫୁଲଟାକୁ ଦେଖିଲେ ତ କଣ ଲାଗୁଛି କିରି, ଖାଲି ପାଣି ଦେଇକି ବାଲ୍ଟେ ପାଣି ଢାଳି ଦେଇକି ପଳେଇ ଆସୁଛୁ ନା କଣ? ମଲ୍ଲି ଫୁଲକୁ ଦେଖିଲା ବେଳକୁ କଣ ଲାଗୁଛି, ଚିନ୍ତା ହଉଛି? ଫୁଲଟାକୁ ଦେଖିଲା ବେଳକୁ ବଢିଆ ହେଇଛି, ଆରେ ଏଇଟା ଭଗବାନ ମାଧବଙ୍କର ହାତରେ ଲାଗିବ। ମଲ୍ଲି ଫୁଲକୁ ଦେଖିଲେ କଣ ଚିନ୍ତା ହଉଛି, କିଛି ହଉଛି, କିଛି ତ ମୁଣ୍ଡକୁ ଆସୁନି। ଆଉ ସେ କଣ ଲେଖିଲେ, ମଲ୍ଲିମାଳ ମଲ୍ଲିମାଳ ଶ୍ୟାମଙ୍କୁ ଦେବି ମନ ତୋଷିବି। ମଲ୍ଲି ଫୁଲ ଦେଖିଲା ବେଳକୁ ଆଉ ଆଉ କୃଷ୍ଣ ଚିନ୍ତା ହଉଛି କୋଉଠି, ପାଣ୍ଡାଳ ଦେଇ ଚାଲି ଆସୁଛୁ, ଆଉ କୃଷ୍ଣ ଚିନ୍ତା ନାହିଁ, ଦେଖ ସେଇଠି କୃଷ୍ଣ ଅଛନ୍ତି। ଫୁଲଟାକୁ ଦେଖିଦେଲେ କୃଷ୍ଣ ଚିନ୍ତା, କି ରାଧାରାଣୀଙ୍କର ମଲ୍ଲିମାଳ ଶ୍ୟାମଙ୍କୁ ଦେବି ମନ ତୋଷିବି। ମୋ ଉପରେ ଖୁସି ହଉନାହାନ୍ତି ମାଧବ, ମୋ ଉପରେ କୃଷ୍ଣ ଖୁସି ହଉନାହାନ୍ତି, ମୁଁ ମଲ୍ଲିମାଳ ଦେବି। ଏ ମଲ୍ଲିମାଳ କାହାର ପ୍ରିୟ, କୃଷ୍ଣଙ୍କର। ଦେଖୁନା ସେ କଣ ଲେଖିଲେ, ମାଳତୀ ଗଛ ଅଛି ନା ନାହିଁ, ସେଟା ମାଳତୀ ଗଛ କଣ ଲେଖିଲେ, କାନ୍ତିଆ କାନ୍ତିଆ ମାଲତୀରି ମାଲା ଦିବ ଦୁହାର ଗଲେ। ଦି ଜଣଙ୍କ ମାଳତୀ ମାଳା ଗୁନ୍ଥିକି ଦି ଜଣଙ୍କ ଗଳାରେ ଦେବି। ଏଇଟା ଆମ ଡକରା ପଡ଼ିବ, ରେ ଆଧାରେ ମାଳ ଟିକେ କାନ୍ଥରେ କିଏ ଅଛି ରେ ଆସରେ, ଦେଖ ସେ ବି ମୋର ସମାନେ ମୋ ଜପ ସରୁନି। ସେ ଆଚାର୍ଯ୍ୟ କଣ କହୁଛନ୍ତି, ମୁଁ ମାଳତୀ ଫୁଲ ଦେଖିଲେ ସେ ମାଳ କାନ୍ଥିକି ଦି ଜଣଙ୍କ ଗଳାରେ ଦେବି। ତୁମେ ଭକ୍ତଙ୍କୁ ଡାକିବା ପଡ଼ିବ, ଟିକେ ଆସିଲୁ ଟିକେ ଫୁଲ ଗୁନ୍ଥିଲୁ ଟିକେ ଆସିଲି, ଯେ ତୁମେ କି ଭକ୍ତି କରିବ ବାପା, କଣ କରିବୁ ତୁମେ, ତୁ ତ ଜାଣିପାରୁନ ଏଠି ଭଗବାନ କୋଉଠି ସବୁ କେମିତି ରହିଛନ୍ତି, ଭଗବାନ ସୁଖଟା କଣ ତ ଜାଣିପାରୁ। ଏ ଭାଇ ଗୋଳିଆ ପାଣି ବସୁଛି ଆଉ, ବନ୍ଧ ବନ୍ଧ ଭାଙ୍ଗିକି ବସିଲା ତୁମ ବେଳେ ତୁମର କେୟାରରେ ବା ପୋଖରୀରେ, ଆଉ ତମେ କଣ କଣ କରିବ, କଣ ସବୁବେଳେ ତ ଅଲଗା ଜିନିଷ ପଶିଗଲା, ପଶିଲେ ସବୁ ଗୋଳିଆ କରିଦେଲା, ସେ ତ ହଉଛି ଆଉ କଣ, ସବୁବେଳେ ଅଲଗା ଚିନ୍ତା, କିଏ ଖାଇଲା କିଏ ନେଲା କିଏ କଣ ହେଲା କୋଉଠି କଣ ହେଲା। ଆରେ ଯେତିକି ଅଛି ଜଳଟାକୁ ସୁଧ କର, ତା ତୁମେ ଜାଣିପାରିବ ସବୁଆଡେ କେମିତି କୃଷ୍ଣ ଅଛନ୍ତି। ଶାଗ ପୁଣି ଦେଇକି ଶାଗଟା କାଟିକି ନେଇ ଆସୁଛୁ, କାରଣ ଶାଗଟା ଭଲ ଲାଗୁଛି, କିନ୍ତୁ ଶାଗଟା କଣ ଭଲ, ତୁ ଖାଇଲା ତୁ ବୁଣୁଛୁ, ସେଇଠି କୃଷ୍ଣଙ୍କୁ ଦେଖିବୁ, ମହାପ୍ରଭୁ ଦେଖିବୁ, ମହାପ୍ରଭୁ ହଉଛନ୍ତି ଶାଗ, ଶାଗକୁ ମହାପ୍ରଭୁ ଭଲ ପାଆନ୍ତି ମହାପ୍ରଭୁ। ଆଉ ଭଗବାନଙ୍କୁ ଆଉ କଣ ସର୍ବତ୍ର କେମିତି ଦର୍ଶନ କରିବୁ, କଣ ଆଉ ତୁ ସୁଖଦେବ ଗୋସ୍ୱାମୀ ହେଇଛୁ, ତୁ ସବୁଆଡେ କୃଷ୍ଣ ଖାଦ୍ୟ ଆଗରେ ନାଚିବେ, ଆଗେ ତାଙ୍କର ପ୍ରିୟ ବସ୍ତୁକୁ ଦର୍ଶନ କର, ପ୍ରିୟତା କୋଉଥିରେ ଅଛି, ସେ ପ୍ରିୟତା ଭିତରେ ଠୁଆ ଆସିବ, ହୃଦୟ ଭିତରେ ତାଙ୍କର ମମତାଟା ତୁମର ଜାଗ୍ରତ ଧୀରେ ଧୀରେ ହବ, ନହେଲେ କେମିତି ହବ। ମମା ତୁମକୁ ଦେଖିବ, ତୁଳସୀ ଦେଖିବ, କୃଷ୍ଣଙ୍କର ପ୍ରିୟ, ଏଇଟା ଚିନ୍ତନ କରାଯାଏ ନା, ଏଇଟା ଚିନ୍ତା ନକଲେ ତମ ହୃଦୟ ଭିତରେ କେମିତି, ତୁମେ ଏ ମୁନି ସ୍ୱଭାବ କେମିତି ପ୍ରାପ୍ତ ହବ। ମୁନି ସେମିତି ପ୍ରଶାନ୍ତ ଧୀର ସେବା ପରାୟଣ, ତାର ଦାୟିତ୍ୱବୋଧ, ଯେତିକି ସବୁ ଗୁଣ ଗୁଡ଼ା ରହିଲା, ସେ ସବୁ ଧ୍ୟାନ ପରାୟଣ, ସବୁବେଳେ ଚିନ୍ତନଶୀଳ ନା ସିଏ, ଆଉ ଦୁଇଟା ଚିନ୍ତା ରହେନି କି, ପ୍ରଥମେ କ'ଣ, ପ୍ରଥମେ ଭକ୍ତ ହେଲା ଗୋଟେ ଚିନ୍ତା, କ'ଣ କେମିତି ଜୀବନଟା ମୋର କଟିବ, ମୋର କେମିତି ଭକ୍ତି ହବ, ଏ ଚିନ୍ତା ନା ନାହିଁ, ମୋର କେମିତି କାମ କ୍ରୋଧ ଏଇଟା ଯିବ ଭକ୍ତି ହେବ, ସିଏ ତାର ଚିନ୍ତାରେ ଖାଲି ରଖି ରହିଲା, କେମିତି ମୋର ଅନର୍ଥଟାକୁ ଦୂର କରିବି, ଏଇ ଚିନ୍ତାରେ ପୁଣି ସେ ଅନର୍ଥ ଟିକେ ପାର ହେଇଗଲା ପରେ କ'ଣ ଚିନ୍ତା ଆସିବ, ପୁଣି କେମିତି କ'ଣ କେମିତି କୃଷ୍ଣଙ୍କୁ ମୁଁ ଦର୍ଶନ କରିବି ଆଉ ସୁଖୀ କରିବି। ଯିଏ ପ୍ରଥମରୁ ଟ୍ରେନିଂ ପାଇନି ସେ ଓଲଟା ହେଇଯିବ, ତୁମକୁ ପ୍ରଥମରୁ ଜୀବନରେ ଟ୍ରେନିଂ ନେବାକୁ ପଡିବ। କ'ଣ ଅନର୍ଥ ଚିନ୍ତା ମୁଁ ବେଶୀ କରିବି ନାହିଁ, କାରଣ ଅନର୍ଥ ଚିନ୍ତା କଲେ ବି ମୁଁ କିଛି କରିପାରିବି। ତୁମେ କ'ଣ, ତୁମେ ଚିନ୍ତା କରିକି ତୁମେ କ'ଣ କରିପାରିବ, ତୁମେ ତୁମ ଦ୍ୱାରା ତ କିଛି ହେଇପାରିବନି, ବରଂ ମୁଁ କ'ଣ କରିବି, କୃଷ୍ଣଙ୍କୁ ଚିନ୍ତା କରିବାକୁ ଚେଷ୍ଟା କରିବି, ସମୟଟାକୁ ନଷ୍ଟ ନ କରି ଯେତେ ଦୂର ସମ୍ଭବ ସବୁବେଳେ କୃଷ୍ଣ କେମିତି ଚିନ୍ତା କରେ, କୃଷ୍ଣଙ୍କର ସେବା, କୃଷ୍ଣଙ୍କର ନାମ, କୃଷ୍ଣଙ୍କର କଥା, ଏଇଟାକୁ କେମିତି ମୁଁ ସେଇଟା ଉପରେ ଫୋକସ୍ ଦେଲେ ତାପରେ ଦେଖିବାକୁ ପଡିବ ଯେ କୃଷ୍ଣ କୃପା କରିବେ ତ। ଆଉ ତୁମେ ଯଦି କେବଳ ଚିନ୍ତା କରିବ ମୁଁ ଅନର୍ଥକୁ ଦୂର କରିବି, ତୁମେ ଲାଗୁନାହିଁ ତୁମେ କେତେ ଜନ୍ମ ଲାଗିଯିବ, ସେଟା ହବନି ତୁମ ଦ୍ୱାରା, କାଦୁଅରେ ପଶିକି ଜଣେ କାଦୁଅ ସଫା କରୁଛି, କେମିତି ହବ, କାଦୁଅରେ ପଶିଛୁ କାଦୁଅଟାକୁ ସଫା କରୁଛୁ, ଆରେ ବୋକା ତ ଡାଣ ଗୋଟା ପଶେଇକି ବାଁ ଗୋଟା ସଫା କରୁଛୁ, ପୁଣି ଯେତେବେଳେ ବାଁ ଗୋଟେ ସଫା ହେଇଯିବ ଡାଣ ଗୋଟେ ସଫା କରିବା ପାଇଁ ଯାଏ, ପୁଣି କେଉଁଠୁ ପୁରେଇବୁ ସେ କାଦୁଅରେ, ପୁଣି ଡାଣ ଗୋଟେ ସଫା ହେଇଗଲା, ତୁମର ତ ସେୟା ଚାଲିଛି ଆଉ କ'ଣ, ଆମ ଜୀବନଟା ସେୟା, ବାଙ୍ଗୁଡ଼ ବସେଇକି କାଦୁଅରେ ସଫା କରିଦେଉଛେ ଡାଣଗୁଡ଼କୁ, ପୁଣି ଡାଣଗୁଡ଼ ବସଉଛେ ପୁଣି ବାଙ୍ଗୁଡ଼ ସଫା କରୁଛି, ମୁଁ ସାଧାରଣ ଭୋଜନ କରିବି, କର ସାଧାରଣ ଭୋଜନଟା କାକୁ ପାଇଁ କରାହଉଛି, କୃଷ୍ଣଙ୍କ ସୁଖ ଚିନ୍ତନ, ତାଙ୍କର ସେବା, ସେଇଟା ତୁମ ଜୀବନ ହେଇଗଲା, ଅନର୍ଥରେ ତାଙ୍କ କୃପାରୁ ବିଦୂରିତ ହେଲା ହବ। ମନ କୃଷ୍ଣ ପାଖରେ ନ ରହିଲେ, କୃଷ୍ଣ ସୁଖରେ ନ ରହିଲେ, ସେ କଣ ଲେଖିଦେଲା ଆଉ ସ୍ଥାପତ ଉରୁ କ୍ରମାଙ୍କ। କେତେବେଳେ ତ ମନ କୃଷ୍ଣଙ୍କ ପାଖରେ ନ ଲାଗିଲା ମାନେ ଅନର୍ଥ ଉପକମ ଯଥାର୍ଥମ କେବେ ହବନି ଆଉ, କେବେ ଅନର୍ଥ ଜୀବନୀ କୃଷ୍ଣ। ଆଉ କୃଷ୍ଣ ଭାଇ ମନ କେମିତି ଲାଗିବ, କୃଷ୍ଣ ଭାଇ ମନ ଲାଗିଲେ ତ ଅନର୍ଥ ଯିବ। ସେଠି କହିଲେ ମୟା ସମ୍ପାଦର ଯ ଅଭିଷେକ, ମହାତ୍ମାଙ୍କୁ ଯେତେବେଳେ ଶୁଦ୍ଧ ଭକ୍ତଙ୍କୁ ଯେତେବେଳେ ତୁମେ ଗ୍ରହଣ ନ କରିଛ, ତାଙ୍କୁ ତାଙ୍କର ତାଙ୍କୁ ଜୀବନ ନ କରିଛ, ତାଙ୍କ ପ୍ରତି ତୁମର ମମତା ନାହିଁ, କେବେ କୃଷ୍ଣ ପାଖରେ ମନ ଲାଗିବ। ତୁମେ କରୁନା କେତେ ଚେଷ୍ଟା କରୁଛ, ମୁନି ସ୍ୱଭାବଟା କେମିତି ପ୍ରାପ୍ତ। ଗୋପୀମାନେ ବିହଙ୍ଗ ମାନଙ୍କର କଥାକୁ ଚିନ୍ତା କରିକି ଏ ଜିନିଷ କହୁଛନ୍ତି, ସେ କଥା କହୁଛନ୍ତି। ତଦୁଦିତମ ତସ୍ମାତ୍ କୃଷ୍ଣଦେବ ଉଦିତମ ଆବିର୍ଭୂତମ କୃଷ୍ଣ ଏବ ଅଶ୍ୟ ଷଷ୍ଠୀ ଗୀତ ଆସନ ଗୀତସ୍ୟ ଅନନ୍ୟ ବେଦତ୍ଵ ବ୍ୟଞ୍ଜିତମ। କୃଷ୍ଣ ଯୋଉ ବେଣୁ ବଜାଉଥିଲେ, କୃଷ୍ଣ ସଙ୍ଗୀତ କୃତ ସଙ୍ଗୀତ କଣ କହିଲେ, ମୁନି ନାମ ଏସ ଅତି ପ୍ରାଚୀନତ୍ଵ ତତ୍ର ତତ୍ର ସର୍ବତ୍ର ବାରିତ ଗତିତ୍ଵାତ୍ ବହୁସୁ ଅବକଲିତମ। ଆଚ୍ଛା, ତତ୍ତତ୍ କୃଷ୍ଣ ସଙ୍ଗୀତ ଶାସ୍ତ୍ର ବିଜ୍ଞାନ, ମାନେ ସେ କୃଷ୍ଣଙ୍କର ବେଣୁ ଧୁନିଥିଲେ ଗୋପୀମାନେ ଶୁଣୁଥିଲେ। ଗୋପୀମାନେ କହୁଛନ୍ତି ଯେତେବେଳେ ପକ୍ଷୀମାନେ ସବୁ କୃଷ୍ଣଙ୍କର ବେଣୁ ଧୁନି ଶୁଣୁଥିଲେ, ତାଙ୍କୁ କ'ଣ ଲାଗୁଥିଲା, ଗୋପୀମାନେ କହୁଛନ୍ତି କୃଷ୍ଣ ପକ୍ଷୀମାନେ ଭାବୁଛନ୍ତି କୃଷ୍ଣଙ୍କର ଯୋଉ ଅଭିଜ୍ଞତା ରହିଛି କେଉଁଥିରେ, ଏ ସଙ୍ଗୀତ ଜ୍ଞାନରେ, ଏ ଯୋଉ ବଂଶୀ ବଜେଇବାରେ, ଏଇଟା କାହା ପାଖରେ ନାହିଁ, କାହିଁକି ସେ ହେଉଛନ୍ତି ସମସ୍ତ ଆଦି ଗୁରୁ, ସମସ୍ତ କଳାର ଆଦି ସେ ଆଦି ଗୁରୁ, ସେ ସୃଷ୍ଟା। କୌଣସି ଶାସ୍ତ୍ର ଏ ଜିନିଷ କୃଷ୍ଣ ଯାହା କରୁଛନ୍ତି, ସେ ରାଗ ରାଗିଣୀ ଯାହା ବଂଶୀରେ ବଜୁଛନ୍ତି, ସେ ବଇଁଶୀ କେତେବେଳେ ବଜାଉନାହାନ୍ତି, ବଇଁଶୀ ବଜେଇଲା ନାହାନ୍ତି କି, ସେ କେତେ ବଇଁଶୀ ବଜେ, କ'ଣ କୃଷ୍ଣଙ୍କ ବଇଁଶୀ ଭଳିଆ ବଜେଇଦେବେ ନା କ'ଣ, ସେ କଥା ଗୋପୀମାନେ କହୁଛନ୍ତି। ତଦୁଦିତମ ତସ୍ମାତ୍ କୃଷ୍ଣଦେବ ଉଦିତମ ଆବିର୍ଭୂତମ କୃଷ୍ଣ ଏବ ସେ ଷଷ୍ଠେତି ଗୀତ ଗୀତସ୍ୟ ଅନନ୍ୟ ବେଦତ୍ଵ ବ୍ୟଞ୍ଜିତମ। ଏ କୃଷ୍ଣଙ୍କର ମୁଖରୁ ଯୋଉ ସ୍ୱର ନିର୍ଗତ ହଉଛି ବଂଶୀ ମାଧ୍ୟମରେ, ଏଇଟା କୃଷ୍ଣ ହେଉଛନ୍ତି ତାର ଷଷ୍ଠା, ଆଉ ତାର ଲେଖକ କେହି ନାହାନ୍ତି କି କେବେ କିଏ କିଭଳି ଭାବରେ ସେ କେହି ଗାନ କରିନାହାନ୍ତି, ସେଥିପାଇଁ କୃଷ୍ଣଙ୍କର ବଂଶୀଟା ସମସ୍ତଙ୍କୁ କ'ଣ କରୁଛି, ଅତ୍ୟନ୍ତ ଆକର୍ଷଣ କରୁଛି। କେହି ସେମିତି ବଜେଇ ନାହାନ୍ତି କି ତାର ସ୍ରଷ୍ଟା କେହି ନାହାନ୍ତି, କୃଷ୍ଣ ହେଉଛନ୍ତି ତାଙ୍କର ସ୍ରଷ୍ଟା। କେଉଁଥିର କୃଷ୍ଣ ଯେଉଁ ବେଣୁବାଦନ କରୁଛନ୍ତି, ଅତଏବ ବ୍ରହ୍ମରୁଦ୍ରାଭିରିବ କୃଷ୍ଣେନ ସ୍ୱ ସଙ୍ଗୀତ ଶାସ୍ତ୍ରମପି ଗ୍ରାହକ ଅସମ୍ଭବାତ ଏବ ନ କୃତମ ଇତି ଗେମ। ଆଉ କାହା କଥା କହିବା, ବ୍ରହ୍ମା ଶିବ ମଧ୍ୟ କୃଷ୍ଣଙ୍କର ସଙ୍ଗୀତର ଗ୍ରାହକ ନୁହନ୍ତି, ଆଉ କାହା କଥା କହିବା, ସେମାନେ ବି ସଙ୍ଗୀତକୁ ବୁଝି ପାରନ୍ତି, ସେ ବି ବୁଝିପାରନ୍ତି ଏ କୋଉ ତାଳ ସଙ୍ଗୀତର କ'ଣ ଅଛି କିରେ, ତୁମେ ତ କିଛି ଜାଣିନା, ଢଡ ଢଡ ବାଡ଼େ ପକେଇବା କଥା, ଗୋଟେ ଗାଇଦେବା କଥା, ଗୋଟେ କ'ଣ କାଗଜ ଶୁଣିଦେଲେ କାନରେ ଦେଇକି ସେ ସେମିତି ଗାଉଛି, ଗୋଟେ ସେ କପି କରି ଗାଇଦେବେ, କେଉଁ ସମୟରେ କେମିତି ଗାଯିବ କ'ଣ ଗାଯିବ, ଏଇଟା ତ ଆମେ ସବୁ ଶିଖିନେ ନା। ଆଉ ସେ ମହାପ୍ରଭୁ ଧାରା ଏଗୁଡ଼ା ଆମର ବିଶେଷ ଆବଶ୍ୟକ ନାହିଁ, ଆମର କେବଳ କୃଷ୍ଣଙ୍କ ପ୍ରତି ବିଧାନ କରିକି ଏସବୁ ଭଗବାନଙ୍କର ଗୁରୁକୃଷ୍ଣଙ୍କ ଚରଣକୁ ଚିନ୍ତା କରିକି ଭଜନ ଗାଇବା କଥା। ସିଏ କ'ଣ ସିଏ ଲେଖିଲେ ନି, ଲଳିତ 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 ବିଶାଖାଦି ସଖୀ ଗଣ ନାନା ରାଗେ ଗାଏ, ଗୋଟିଏ ସଙ୍ଗୀତକୁ ସେ ବିଭିନ୍ନ ରାଗରେ ଗାଏ। ଚମ୍ପୁ ଛାନ୍ଦ ଆମର ଯୋଉ ଓଡ଼ିଶାର ମଧ୍ୟରେ ଓଡ଼ିଶୀ ଚମ୍ପୁ ଛାନ୍ଦ ଚମ୍ପୁ ଛାନ୍ଦ ଗୁଡ଼ାକର ବେଶୀ କ'ଣ, ସେ ଗୋଟିଏ ପଦକୁ ସେ ବିଭିନ୍ନ ରାଗରେ ଗାଏ, ହୃଦୟରେ ବିଭିନ୍ନ ଭାବ ସବୁ ସୃଷ୍ଟି କରେ। କୃଷ୍ଣ ଯେଉଁ ବଂଶୀ ବୋଲୁଛନ୍ତି ସେଇଟା ବ୍ରହ୍ମାରୁଦ୍ର ବି ତାଙ୍କର ଜାଣନ୍ତିନି, ଏଇଟା କୋଉ ତାଳ କୋଉ ମାନ କୋଉ ଲୟରେ ସେ ଗାଉଛନ୍ତି, ସେ ତ ସ୍ରଷ୍ଟା କୃଷ୍ଣ କୌଣସି ଶାସ୍ତ୍ରରେ ଏଇଟା ନାହିଁ। କବିମାନେ ସେଟା ଚିନ୍ତା କରୁଛନ୍ତି, ନ କୃତମ ଏତି ଗେମ ଗ୍ରାହକ ଅସମ୍ଭବାତ, କୃଷ୍ଣ ଯେଉଁ ବଂଶୀ ବୋଲୁଛନ୍ତି ସେଭଳି ଗ୍ରାହକ ବି ବ୍ରହ୍ମା ଶିବ ନାହାନ୍ତି, ଆଉ କିଏ ଗ୍ରାହକ ମାନେ କିଏ ବୁଝିପାରୁନାହାନ୍ତି କହୁଛନ୍ତି। ଅତଏବ ଅତି ଅପୂର୍ବ ଗୀତ ରସ ଆସ୍ୱାଦନ ନ କୃତମ ଏତି ଗେମ, ଏତେ ଅପୂର୍ବ ରସ ଗୀତ ଆସ୍ୱାଦନ କରୁଛନ୍ତି ସେମାନେ, ଚକ୍ଷୁକୁ ସବୁ କ'ଣ କରୁଛନ୍ତି, ଅଧା ବୁଝିକି ସବୁ ଶୁଣୁଛନ୍ତି, ଆସ୍ୱାଦନ କରୁଛନ୍ତି, ସ୍ଥିର ହେଇଛନ୍ତି। ବିଗତା ଅନ୍ୟସ୍ୟ ବ୍ରହ୍ମାନନ୍ଦ ଅନୁଭବସ୍ୟା ବି ବାକ୍ ପରସ୍ପରମ କଥନମ ଜେସାତେ ଇତି, ଯେଭଳି ମୁନିମାନେ ପୂର୍ବରୁ ଟିକେ ଟିକେ କଥାବାର୍ତ୍ତା ହୁଅନ୍ତି ଧ୍ୟାନ ଭାଙ୍ଗିକି, କିନ୍ତୁ ବ୍ରହ୍ମାନନ୍ଦ ପାଇଗଲା ପରେ ମୁନିମାନେ ପାଖ ପାଖରେ ଥିଲେ ବି ସେ କେବେ କଥାବାର୍ତ୍ତା ହେଇଛନ୍ତି, ବ୍ରହ୍ମାନନ୍ଦଙ୍କୁ ମିଳିଗଲା ନା, ବ୍ରହ୍ମରେ ସେ ତନ୍ମୟ ହେଇଗଲେ। ସେଭଳି ପକ୍ଷୀମାନେ ପ୍ରାୟ ପାଖାପାଖରେ ବସିଲା ମାନେ କ'ଣ କରିବେ, ସେଭଳି ଗୁଡ଼ୁରୁ 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 କଥାବାର୍ତ୍ତା ହେଉଥିବେ ନା ନାହିଁ, ସବୁବେଳେ ଗୁଜୁରୁ 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 ସେ ହେବେ। କିନ୍ତୁ ବର୍ତ୍ତମାନ କୌଣସି ଗୋପୀମାନେ କହୁଛନ୍ତି କୌଣସି ପକ୍ଷୀମାନେ ବାର୍ତ୍ତାଳାପ କରୁନାହାନ୍ତି, କାହିଁକି ନା କୃଷ୍ଣ ବେଣୁରେ ଯେମିତି ବ୍ରହ୍ମାନନ୍ଦ ମୁନିମାନଙ୍କ ସହିତ ତୁଳନା କରନା, ମୁନିମାନେ ବ୍ରହ୍ମାନନ୍ଦ ପ୍ରାପ୍ତ ହେଲେ ଯେଭଳି ମୌନ ହେଇଯାଆନ୍ତି, ଇଏ ପକ୍ଷୀମାନେ କ'ଣ ପ୍ରାପ୍ତ ହେଉଛନ୍ତି ବର୍ତ୍ତମାନ, ଏଇ ଯେ କୃଷ୍ଣଙ୍କର ଅନନ୍ୟ ବେଣୁ ସଙ୍ଗୀତ ଆସ୍ୱାଦନ କରିକି ସେମାନେ ପୁରା ବ୍ରହ୍ମାନନ୍ଦଠୁ ଅଧିକା ପ୍ରେମାନନ୍ଦ ପ୍ରାପ୍ତ ହେଇଯାଇଛନ୍ତି, ସେଥିପାଇଁ ସେମାନେ ଆଉ କିଛି କୁଚିତ କରୁନାହାନ୍ତି। ପରସ୍ପର କଥନ ଯେସା ତେଇତି ସମ୍ପ୍ରତି ତମ ବିପରୀତେଜ୍ୟ ଅମିଂ କୃଷ୍ଣାନନ୍ଦାମତାମ ଏବଂ ଭୂତ ଇତି ଭାବ। ସେଠି କହିଲେ ବ୍ରହ୍ମାନନ୍ଦରେ ମୁନିମାନେ ମଗ୍ନ ହେଇଗଲେ କ'ଣ ହୁଅନ୍ତି, ବାର୍ତ୍ତାଳାପ ଆଉ କରନ୍ତି ନା, ଏଇ ପକ୍ଷୀମାନେ କାହିଁକି ବାର୍ତ୍ତାଳାପ କରୁନାହାନ୍ତି, କେଉଁଥିରେ ମଜି ଯାଇଛନ୍ତି, କୃଷ୍ଣାନନ୍ଦରେ। କ'ଣ ବିଷୟାନନ୍ଦ କୋଉଟା, ଭଲ ଖାଇବା, ଭଲ ପିନ୍ଧିବା, ସ୍ତ୍ରୀ ପୁତ୍ର କନ୍ୟା ଗୋଟେ ନାରୀକୁ ଦର୍ଶନ କରିବା, ପୁରୁଷ ନାରୀକୁ ଦର୍ଶନ କରିବା, ନାରୀ ପୁରୁଷକୁ ଦର୍ଶନ କରିବା, ବିଷୟ ଭୋଗ କରିବା, ଭଲ ଗାଡ଼ି, ଭଲ ଘୋଡ଼ା, ଏଇଟା କ'ଣ ସବୁ ବିଷୟାନନ୍ଦ। ସେଟା ବିଷୟାନନ୍ଦର ଯିବ ବହୁ ଜନ୍ମ ବିତେ ବିତେ କାଶ ବିଷୟରେ ବୁଡ଼ି ବୁଡ଼ିକି ଆସିଛି ଆଉ, ସେଟା ଆନନ୍ଦ କ'ଣ ଗୋଟେ କିଛି ଅଛି ନା, ଅଛି କ'ଣ ଅଛି, ଆନନ୍ଦ ନାହିଁ କ'ଣ, ଆନନ୍ଦ ନାହିଁ ସଂସାର ସାରା ପଶି ଯାଉଛନ୍ତି କିନ୍ତୁ ଭିତରେ, ସେ ଆନନ୍ଦ ନାହିଁ, ଆନନ୍ଦ ନାହିଁ ଲୋକ ଗୁଡ଼ା ଚାହୁଁଛନ୍ତି କାହିଁକି, ବାହାଚୁରା କାହିଁକି କହୁଛନ୍ତି, ପଚାରୁନୁ ଆନନ୍ଦ ନାହିଁ ବୋଲି, ତୁ ବାଟେଇବି ତୋତେ ଯାଇ କହିବୁ ଆଜ୍ଞା ବାହାଘର ବନ୍ଦ କର, ଏଇଟା କାହିଁକି ବାହାହଉଛ ମରିବ, ସେ କ'ଣ ଦେଖୁନାହାନ୍ତି ନ୍ୟୁଜ୍ କେତେଟା ଡିଭୋର୍ସ ହେଉଛି ଦେଖୁନାହାନ୍ତି, ତୁ ହ୍ୱାଟ୍ସଆପ୍ ଫେସବୁକ୍ ଦେଖୁନାହାନ୍ତି ନା, ପେପର୍ ଦେଖୁନାହାନ୍ତି କେତେଟା ମାରିଦେଲେ କି କାହାକୁ ମାରିଲା କ'ଣ ଦେଖୁନାହାନ୍ତି, ଆଉ ଦେଖୁଛନ୍ତି ବାହା ପଡ଼ୁଛନ୍ତି କେମିତି, ପାଗଳା ଜାଣିଛୁ ନା, ପାଗଳା ପାଗଳା ଜାଣି ଦେଖୁଛ ନା ନାହିଁ, ପାଗଳା କ'ଣ ତା ମାନେ, ପାଗଳା କାହାକୁ କହିବ, ପାଗଳା ବୋଲି କାହାକୁ କୁହ, ଏ ଦୀପ ପାଗଳା ଦୁଇ ପ୍ରକାର ଅଛନ୍ତି, ଗୋଟେ ମଝିରେ ମଝିରେ ପାଗଳା ମଝି ମଝିକା ପାଗଳା ଦେଖୁଛ ନା ନାହିଁ, ତା ମୁଣ୍ଡ ଉଠିଲା ମାନେ ତା ପାଗଳା ଏବେ ବାହାରିବ, ଆଉ ଗୋଟେ କ'ଣ ପୁରା ପାଗଳା, ପୁରା ପାଗଳା କ'ଣ ତାର, ସେ କାହାକୁ କିଛି କହୁଛି କି, ସେ କାହାକୁ କିଛି କହିବନି, ଏ ମଝି ମଝିଆ ପାଗଳା କ'ଣ, ତାର ମଝିରେ ମୁଣ୍ଡକୁ ଉଠିବ ପାଗଳା ଏମିତି କରିବ ମାନେ ଭାଙ୍ଗା ଭାଙ୍ଗି କରି ଆକୁ ମାର ତାକୁ ମାର, ସେ ମଝି ମଝିକା ପାଗଳା, ଆଉ ଇ ପୁରା ପାଗଳା ସେ କାହାକୁ କିଛି କହିବନି, ତାର ବୋଲୁଥିବ ଖାଉଥିବ କୋଉଠି ଶୋଇଲା କୋଉଠି ଗଲା କୁଆଡ଼େ କ'ଣ, ସେ ଡିଷ୍ଟର୍ବ କରେ କି ପୁରା ପାଗଳା, ତା କିଛି ନାହିଁ, କୋଉ ପାଗଳାଟା ଭଲ, ହଁ ପୁରା ପାଗଳା ଭଲ ନା, ତା ମୁଣ୍ଡ କାମ କରୁନି, ତାର କୋଉଠି କେ ଫୋପାଡ଼ ଦେଇଯିବ, ସେ ରଷ୍ଟମିଲ ପଡ଼ିଥିବ ଅର୍ଣ୍ଣ ତାର ଖାଇଲା, ତାର ଗନ୍ଧ ବାସନା ତାର ଅପରି ଗାଧଉଛି କି, ସିଏ ପହଞ୍ଚିଛି କେମିତି, କୋଉଠି ଖାଇବ କ'ଣ କରିବ ନା, ଝାଡ଼ା ଯାଇକି ଶୌଚ ହେଉଛି, କୋଉଠି ବି ଝାଡ଼ା ଯାଉଛି, ତାର ହିସାବ ପତ୍ର ବି ନାହିଁ କିଛି ନାହିଁ, ତାର ଗଲା ତାର ଦେହ ସ୍ମୃତି ତାର ନାହିଁ, ପାଗଳା ହେଇ ତାର ଦେହ ସ୍ମୃତି ନାହିଁ, ସେ ତାର ଗୋଟେ ଟାଇପ୍ର ରହିଲା, ଇଏ କୋଉ ପାଗଳା, ଏଇ ସଂସାର ଯିଏ ବସୁଛନ୍ତି ସେ କୋଉ କୋଉ ପାଗଳା, ଇଏ ମଝି ମଝିକା ପାଗଳା, ସେ ମଝି ମଝିକା ପାଗଳା, ମୁଣ୍ଡ ଉଠୁଛି ତ ବାସ୍, ମଝିରେ ବାହାରିବ ନା, ଆଉ ଏଇଟା ମଝିଆ ମଝିଆ ଆଉ, ପୁରା ପୁରା ପାଗଳା, ପୁରା ପାଗଳା ହେଇଥିଲେ ତ ଅଲଗା, ପୁରା ପାଗଳା ନୁହନ୍ତି, ପୁରା ପାଗଳା ହେଇଗଲେ ତାର ମଝିକି ରୁହନ୍ତି, ସଂସାର କୋଉ ସଂସାର ମଝି ପଡ଼ୁଛନ୍ତି, ସଂସାର ଭଲ ଲାଗୁଛି ବୋଝାନୁ ହେଇଛି, ସଂସାର ରହିଛି ବୋଝାନୁ ତାକୁ ଭଲ ଲାଗୁଛି, ମହାର ବୋଝ ଆୱାଜ ହେଇଥିଲେ, ସେ ଜାଣିଥିଲେ ମୁଁ ଆୱାଜ ହେଇଥାନ୍ତି ପ୍ରଥମରୁ, କିଏ ସଂସାରଟା ତୁ ଗୋଟେ ବୁଝ ଭଳିଆ ଲାଗେ ସବୁବେଳେ ବେକର ଆଉ, ନା କ'ଣ ତୋ ଭାଇ ଅଛି କି, ପାଇଲାଣି ଆଉ ବୋଝେ ଫୋନ୍ କରି ପଚାରୁନୁ, କହିବ କିଏ କିଏ କହିବ ମୁଁ ଭଲରେ ଅଛି ବୋଲି, ଏ ସ୍ତ୍ରୀ ଯେତେ ଭଲ ହଉ, ଯେତେ ସ୍ତ୍ରୀଟା ଭଲ ହେଇଥାଉ, ସେ କେତେ ଆଡ଼ଜଷ୍ଟ କରୁଛି କିଛି ମାଗୁନି, ପୁଅଟା ଯେତେ ଭଲ ହେଇଥାଉ ତୁମକୁ କ'ଣ ଲାଗୁଛି, ଖାଲି ପୁରୁ ବୁଝ ଭଳିଆ ଲାଗେ, ମଝି ହେଉଛି ମଝିଆ ପାଗଳା ଯେମିତି ଉଠିଲେ ମଝି ମଝିକା ପାଗଳା, ତା ମୁଣ୍ଡକୁ ଉଠିଲେ ସେ ବାହା ହେଇପଡ଼ିଲା, ସେଇଭଳିଆ ସଂସାର କ'ଣ ଏଇ କାମନା ଆସିବ, ଗୋଟେ ଯୁବକ ବୟସ ହେଇଗଲା ବାସ୍ ମୁଣ୍ଡକୁ ଉଠିଲେ ସେ ବାହା ପଡ଼ିବ, ତା ନିଶା ଭାଙ୍ଗିଲା ଆଉ କ'ଣ, ବର୍ଷ ଛଅ ମାସ ପରେ ତା ମୁଣ୍ଡ ପାଗଳା ବାହାରିଲା ଆଉ, ତା ଖାଇକି ଧନ୍ଦା କଡ଼ିରେ କି ଅସୁବିଧା, ତାପରେ ଆଉ ହସ ଦେଖିପାରିବନି, ଏଇ ଯେଉଁ ଫେସବୁକ୍ରେ ଫଟୋ ଛାଡ଼ୁଥିଲେ ଖାଲି ନଚାନଚି କରନ୍ତି ନା, ସବୁ ବନ୍ଦ ହେଇଯିବେ ଏକା, ଆଉ ଆପା କିଛି ନଥିବ, ବିଷୟାନନ୍ଦଟା ନା, ବିଷୟାନନ୍ଦଟା ଭଗବାନ କହୁଛନ୍ତି କ'ଣ କହିଲେ, ଦୁଃଖ ଜନୟ ଏବେ କୋଉ ବେଦ ଧର୍ମ ପାଳନ କରିପାରୁଛ ନା, କୋଉ ବ୍ରହ୍ମାନନ୍ଦ ଏଠି ତୁମେ ପାଇବ, କିଛି ପାଇପାରିବ, ବିଷୟାନନ୍ଦ ମାତିଗଲା ମାନେ ତ ପଳେଇଯିବ ଆଉ, ତୁମେ ତ ଅସଂଯତ ଲୋକ, ଅସଂଯତ ଲୋକକୁ ମିଳିଗଲା, ଆଗରୁ ବାହାଜରା କୋଉଟା କୋଉମାନେ ହଉଥିଲେ, ଯୋଉମାନେ ଗୁରୁକୁଳ ରହୁଥିଲେ, ଗୁରୁ ଦେଖୁଥିଲେ, ଇଏ ଯାଇକି ବାହା ହେଇକି ଫେରିପାରିବ ତାଙ୍କୁ ଗୁରୁ ଛଡ଼ା ହଉଥିଲା। ଏମିତି ନା ଯେ ମୁଁ ଆଜ୍ଞା ସମ୍ଭାଳି ପାରୁନି, ମୋର ଇନ୍ଦ୍ରିୟ ଅସଂଯୋଗ ହଉଛି, ମୁଁ ବାହାହେବି। ଆରେ ତୋର ଇନ୍ଦ୍ରିୟ ଅସଂଯୋଗ ଯଦି ବାହା ହେଇପାରିଲେ ତୁ ଟୋଟାଲ ଆଉ ଜୀବନ ଫେରିପାରିବୁନୁ, ହେଁ ତୁ ଅସଂଯୋଗ ବ୍ୟକ୍ତିଟା ନା, ଆଉ ତୁ ସ୍ତ୍ରୀ ପାଖରେ ପଶିଗଲେ ତୁ ଗଲା, ତୁ ଭାସିଯିବୁ, ତୁ ପଳେଇଯିବୁ। ଗୁରୁ ସେଥିପାଇଁ ତାକୁ ଛାଡ଼ିବେନି ବାହା କରିବା ପାଇଁ, କହିବେ ତୁ ଠିକ ଅଛି, ତୁ ବାହା ହବୁ, କିଛି ଅସୁବିଧା ନାହିଁ, ତୁ ସମସ୍ତ ନିୟମ କାନୁନ ଜାଣିକି ଗୋଟେ ଷ୍ଟ୍ରେଙ୍ଗଥି ପର୍ସନ୍, କ'ଣ କୁହାଯିବ, ଗୋଟେ ବଳବାନ ବ୍ୟକ୍ତି, ତୁ ଯା ଯେମିତି ନିଆଁରେ ପଶିକି। ଏଇ ଯେଉଁ ଆଲାର୍ମ ବାଜୁଛି କ'ଣ, ଏଇଟା କ'ଣ ଫାୟାର ଷ୍ଟେସନ ବାଲାଙ୍କର ସାଇରନ୍ ବାଜୁଛି, ତାଙ୍କୁ 2-3 ମିନିଟ୍ ଭିତରେ କ'ଣ ଡ୍ରେସ୍ ପିନ୍ଧିକି, ସେ ଡ୍ରେସ୍ ପିନ୍ଧିକି ଯିବେ। ସେ କହୁନାହାନ୍ତି ନା ଆମ କତିରେ ତ ପାଣି ଫାଣି ପାଇଁ ସବୁ ଅଛି, ଆମେ ପଳେଇବୁ, ଆମେ ନାହିଁ, ତୁ ଡ୍ରେସ୍ ପିନ୍ଧିବାକୁ ପଡ଼ିବ, କାଳେ ତୁମକୁ ନିଆଁଟା ଡାକିଯିବ। ଆଗକାଳର ନିୟମଟା ଥିଲା ଏମିତି, ଆଗକାଳରେ କମ୍ପଲସରି ଥିଲା, ସମସ୍ତେ ଗୁରୁ ଗୁରୁଙ୍କୁ ଆସିବେ, ଗୁରୁ ଦେଖିବେ, ଏଇଟା ଏହାର ପୁରା ସତଗୁଣ ଅଛି, ଇଏ ଜୀବନ ସାରା ନ ବାହାରେ ଚଳିବେ, ତାକୁ ଠିକ ତୁ ବାହାନ କାହିଁକି ଆଗେ କଷ୍ଟ ପାଏ, ତାକୁ ଆଗେ ସେବା ଦେଇକି ଦେଖିବେ ସବୁ। ଯେ ରଜଗୁଣୀ ରହିଲା ତାକୁ ତାକୁ କହିଦେବେନି ତୁ ପଳା ସାଙ୍ଗେ ସାଙ୍ଗେ ବାହାରି ପଡ଼ିବ, କାହିଁକି ବାହାରି ପଡ଼ିଲେ ଏଇଟା ମରିଯିବ। ରଜଗୁଣଟା ହଠାତ୍ ଉଠିଯାଇଛି ନା, ଉଠିଯାଇ ଯିବ, ତାପରେ 5-6 ମାସ ପରେ ପୁଣି କାନ୍ଦିବ ବସିକି, ଆଉ ମୁଣ୍ଡ ପିଟିବ, କାହିଁକି ଧନ୍ଦାରେ ପଶିଲି, କ'ଣ କଲି, ଆଉ ଗଲା ସେଠି କେଉଁ ଭଜନ କରିବ ନା ସଂସାର ଛାଡ଼ିପାରିବ, ସଂସାର ଛାଡ଼ିପାରିବନି କି ସଂସାର ପଶିପାରିବନି, ବୁଝିପାରିଲୁ ନା ନାହିଁ, ପଶିଯିବ ଯଦି ପଶି ଯା, ବାହାରି ଆସିବ ବାହାରି, ଆଉ ମଝି ମଝି କହୁନି। ସେ କ'ଣ କରିବ, ସେ ଆଉ ବାହାରି ପାରିବନି, ସେ ଗୁରୁ ଛାଡ଼ନ୍ତିନି, ଗୁରୁ କହିବେ ଦେଖିବେ ଏଇଟା ପୁରା ନିୟମ ସବୁ ଜାଣିଲା, ଇଏ ଫେରିପାରିବ ବା ଇଏ ସଂସାର ରହିଲେ ବି ସ୍ତ୍ରୀ ଆସକ୍ତି ବଢ଼େଇବ ନାହିଁ, ସେତେବେଳେ ତାକୁ ବିବାହ ପାଇଁ ପରିବେଶନ ଦେଉଥିଲେ, ମାନେ ବିବାହ ପଟେ ମରିଯିବ ଏଇଟା, ଆଉ ବିଷୟଟା ତୁମେ କ'ଣ ଜାଣିପାରିବନି, ତୁମକୁ ଗୋଟେ ବର୍ଡ଼ନ ଭଳିଆ ଲାଗିବ, ଥିଲାବାଲା ତ ମୁଣ୍ଡ ପାଗଳ ହେଲେଣି, ଆଉ ତୁମେ ଖଟିକି କ'ଣ 1 ଲକ୍ଷ ଆଣ 10 ଲକ୍ଷ ଆଣ, ସକାଳୁ ସଞ୍ଜ ଭିତରେ ତ ଏନର୍ଜି ଗୁଡ଼ା ୱେଷ୍ଟ କରିକି ଆସୁଛୁ ନା, ଆଉ କେଉଁଠି ବାର ଜାଗାରେ, ଆଉ ତ ମୁଣ୍ଡରେ କିଛି ଅଛି, ତ ମୁଣ୍ଡରେ ସାର କିଛି ନାହିଁ, ମୁଣ୍ଡରେ କ'ଣ ଥିବ, ଖାଲି ଖପୁରିଟା ଥିବ, ଖାଲି ତମ ଗୁଣ ଭରିକି ରହିଥିବ, ଏଣେ ଆସି ଘରେ ପହଞ୍ଚିଲେ ବମ୍ ପକେଇବ, ସିଏ ସିଏ ତାର ରେଡ଼ିକି ତାର ଦିନମାନ ରେଡ଼ିକି ରହିଥିବ, ଏଇଟା ହେଉଛି ନା ବର୍ତ୍ତମାନ, ଆଉ ସ୍ପିରିଚୁଆଲ ଜିନିଷଟା ଅଛି କି, ଆଗରୁ ପ୍ରକୃତି ସହିତ କାମ କରୁଥିଲେ, ବୁଲୁ ଗଲେ ବାଡ଼ି ଗଲେ ବୁଲି ଆଇଲେ ଗଣ୍ଡେ ଖାଇଲେ, ସିଏ ତ ରାଗାରାଗି କରୁନଥିଲେ, ଆଉ ଏଗୁଡ଼ା ତ ସବୁ ରାଗି ହେବେ, ସବୁବେଳେ ଆଠି ପିଛା ଲୋକ ସାଙ୍ଗରେ କାମ କଲେ ନା, ତାଙ୍କୁ ସବୁ ବାଡ଼ଉଛି କି ଅଫିସର, ତାଙ୍କୁ ତାଙ୍କୁ ଠେଲୁଛି, ତାଙ୍କ ଅଫିସର ତାଙ୍କୁ ଗାଳି ଦେଉଛି, କାହିଁ କେମିତି ହେଲା ସେମିତି ହେଲା, ତା ମୁଣ୍ଡରେ କ୍ରୋଧ ହେଉଛି, ସିଏ ଆସି ଘରେ ପହଞ୍ଚି ସେଇଟା କ'ଣ କରିବ, ଛାଡ଼ିବ ସ୍ତ୍ରୀ ଉପରେ, ଆଉ ସ୍ତ୍ରୀ ମୁଣ୍ଡରେ ଯେଉଁଟା ଥିବ ସିଏ ଛାଡ଼ିବ, ଆଉ ଏତେ ଚାଲିଛି ସଂସାର ଆଉ କ'ଣ, କିଏ କାହାକୁ ଚୁପଚାପ ବସିବି, କେହି ଧୀରେ ବସୁନାହାନ୍ତି, ସମସ୍ତେ ମୁଣ୍ଡ କାମ କରୁଛି। ଆମର ବିଷୟାନନ୍ଦଟା ବିଷୟାନନ୍ଦ ଉପରେ ହେଲା, ବିଷୟାନନ୍ଦର ଯେଉଁ ଛାଡ଼ିଲେ ତ ବ୍ରହ୍ମାନନ୍ଦ ଅନୁଭବ କରିବ ନା, ଆଉ ଇଏ ହେଲା କୃଷ୍ଣାନନ୍ଦ, କୃଷ୍ଣ ଆନନ୍ଦରେ ସେ ମୌନ ହେଇଗଲେ, ଆଉ କେଉଁମାନେ ବ୍ରହ୍ମାନନ୍ଦ ଯୋଗୀମାନେ ସବୁ ମୁନିମାନେ ମୌନ ହେଇଯାଆନ୍ତି, କ'ଣ ପାଇଗଲେ, ସେ ବ୍ରହ୍ମଙ୍କୁ ଦର୍ଶନ କରିଦେଲେ, ବ୍ରହ୍ମପ୍ରାପ୍ତି ହେଇଗଲା, ସେ ଆଉ କଥାବାର୍ତ୍ତା କରୁନାହିଁ, ମୌନ ହେଇଯା। ଠିକ ସେଇଭଳି କୃଷ୍ଣଙ୍କର ବେଣୁ ଶୁଣିକି ଏମାନେ ବ୍ରହ୍ମାନନ୍ଦରେ ମୌନ ହେଇନଥିଲେ, ଏମାନେ କୃଷ୍ଣାନନ୍ଦରେ ମୌନ ହେଇଥିଲେ, ଆଉ ସେଇଟା ଆମେ ନ ପାଇଲା ପର୍ଯ୍ୟନ୍ତ ଆମ ଜୀବନଟା କ'ଣ, କୃଷ୍ଣଙ୍କର ସୁଖ, କୃଷ୍ଣ ଭଲ, କୃଷ୍ଣ ଭଲ ରୋଷେଇ ହେଲା, ଭଲ ଭୋଗ ଲାଗିଲା, ମନ ଖୁସି, କୃଷ୍ଣ ଭଲ ଡ୍ରେସ୍ ପିନ୍ଧିଲେ, ଭଲ ସୁନ୍ଦର ଦେଖା ହେଲେ, ହଁ ଖୁସି, ତାଙ୍କର ଜାଗା ପରିଷ୍କାର ପରିଚ୍ଛନ୍ନ, ସମସ୍ତେ ଭଲ ପ୍ରସାଦ ପାଇଲେ, ରହିଲେ ଖୁସି, କୃଷ୍ଣାନନ୍ଦ ଏଇଟା ଆଉ କୃଷ୍ଣ ପରିବାର ଏଇଟା ଆଉ। ଆଉ ତୁମେ କହିବ ମୋ କଥା ମୋ କଥା, ଏଇଟା ତୁମ କଥା ମାନେ ତୁମେ ତୁମ ପରିବାର ହେଇଗଲା, ଆଗରୁ ଗୁରୁ କୃଷ୍ଣ ସଂସାର ହେଲାନି, ତୁମର ସୁଖ ଦୁଃଖ ଯାଉ, ସବୁ କୃଷ୍ଣଙ୍କ ସଂସାର ଠିକ ଚାଲିବାର ଅଛି, ସେ କଥା କି ଚିନ୍ତା କରୁଛି, ମୋ ସଂସାରଟା ଠିକ ଚାଲିବାର, ମୋ ସଂସାର ଠିକ ଚାଲିଲେ ତାପରେ ମୁଁ କୃଷ୍ଣଙ୍କୁ ସାହାଯ୍ୟ କରିବି, ଏହା ନା ଆଉ କ'ଣ, ମୁଁ ଭଲ ରହିଲେ ମୁଁ କୃଷ୍ଣଙ୍କ, ଏଇଟା କ'ଣ, ଏଇଟା କ'ଣ କୋଉ ପ୍ରିନ୍ସିପଲ, ଏଇଟା ପ୍ରିନ୍ସିପଲ ନୁହେଁ, କୃଷ୍ଣ ସଂସାର ଠିକ ସେ ଚାଲିଲେ ତାଙ୍କ କୃପାରୁ ଆମ ସଂସାର ଠିକ ସେ ଚାଲିବ, ଆମ ଦେହ ଠିକ ସେ ରହିବ, ଆମ ଆମ ଦାୟିତ୍ୱ ରହିବ, ଏ ପ୍ରିନ୍ସିପଲ ଓଲ୍ଟା ପ୍ରିନ୍ସିପଲ ଭକ୍ତି ଯୋଗରେ ପକେଇବନି, ଭକ୍ତି ଯୋଗରେ ଗୋଟେ ବିପରୀତ ନିୟମ ଚାଲିବନି, ମୁଁ ଭଲ ରହିଲେ ମୋର ସବୁ ଠିକ ହେଇଗଲେ ମୁଁ କୃଷ୍ଣ ସେବା କରିବି, ଏଇଟା ନାହିଁ, କୃଷ୍ଣଙ୍କ ସେବା ହେଇଗଲେ ତୁମ ସଂସାର ସବୁ ଠିକ ରହିବ, ନହେଲେ ତୁମେ କ'ଣ ସମସ୍ୟାକୁ ସମାଧାନ କରିପାରିବ, ଏଇଟା ତ ଆଧ୍ୟାତ୍ମିକ ଜୀବନର ଗୋଟେ ସରଳ ସୂତ୍ର, ସରଳ ଏବଂ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ, ସବୁବେଳେ ତୁମ ଜୀବନରେ ଚିନ୍ତା କର ମୁଁ କେମିତି କୃଷ୍ଣ ପାଇଁ କ'ଣ ଗୋଟେ କରିବି ଯେଉଁଥିରେ କୃଷ୍ଣ ସୁଖୀ ହେବେ, ଯାହା କରୁ ତାକୁ କେମିତି ସୁନ୍ଦର ଭାବରେ କରିବି, ସେଟା ଚିନ୍ତା କରିବାକୁ ପଡ଼ିବ ସବୁବେଳେ। ଆଉ ସେଇଟା ତୁମର ଜୀବନ, ଆଉ ସେଇଟା ସେଇଥିରେ ତୁମେ ଖୁସିରେ ରହିବ। ଆଉ ତୁମ କଥା ଚିନ୍ତା କରିବ, ମୁଁ ଏଇଟା କରିଦେବି, ମୁଁ ସେଇଟା କରିଦେବି। ଆରେ ସେଇଟା କଲେ ହବନି, ତୁମ ମନ ତୁମ କଣ୍ଟ୍ରୋଲରେ ନାହିଁ, ସେ ଅନର୍ଥ। ତୁମେ ଭଜନ କର, ବହି ପଢ଼, ପ୍ରବଚନ ଦିଏ, ଯାହା କର, ତୁମ ମନ ଭିତରେ ଅନର୍ଥଟା ରହିଛି ନା। ତୁମେ ଯାହା ସବୁ କରିପକେଇଲ, ଏଇଟା କ'ଣ କରିପକେଇଲ, ଏଇଟା ସବୁ ବୁଦ୍ଧି ଦ୍ୱାରା ସବୁ କରିପକେଇଲ, ତାପରେ ତୁମର କିଛି କାମ ଦେବନି ସେଇଟା। କାହିଁକି କୃଷ୍ଣ ସୁଖଟା ଚିନ୍ତା କରନା ନା, ଆଉ କୃଷ୍ଣଙ୍କ ପାଖରୁ ଆସୁନି। ତୁମେ ତୁମ କଥା ଚିନ୍ତା କରୁଛ, ତୁମେ ଚିନ୍ତା କରୁଛ, ତୁମେ ସେ ଭଜନ କରିକି ଜବରଦସ୍ତି କୃଷ୍ଣଙ୍କ କତୁରୁ ଯାହା କୁହନ୍ତି ସାଙ୍କ୍ସନ୍ ପାଇଲା ଭଳିଆ, ବା ତୁମର କର୍ମଫଳ ବିଷୟରେ ତୁମେ ପୂର୍ବର ସ୍ୱୀକୃତି ତୁମେ କର୍ଣ୍ଣେଇ ପଳାଇଯିବ। କୃଷ୍ଣ ପାଇଁ ତୁମେ କୃଷ୍ଣଙ୍କ ସୁଖ କଥା କିଛି ଚିନ୍ତା କରନା ନା, ତାଙ୍କ ସଂସାର ଭିତରେ ପଶିପାରୁନ। ଆଉ ଷ୍ଟ୍ରେଙ୍ଗଟା କେଉଁଟା ଆସି, ତାପରେ ତୁମେ ୱିକ୍ ହେଇଯିବ। ଆଉ କୃଷ୍ଣାନନ୍ଦ, ଏଇଟା କୃଷ୍ଣଙ୍କ ଚିନ୍ତନ, କେମିତି ତାଙ୍କ ପାଇଁ କିଛି କରାହବ, ସେଇଟା ହଉଛି ଭଜନ। କୃଷ୍ଣ ଯେତେବେଳେ କିଛି ତୁମେ ସେବାରେ, ଏଇଟା ହଉଛି ଗୋଟେ କ'ଣ ସିକ୍ରେଟ ଜିନିଷ। ସିକ୍ରେଟ କ'ଣ କୁହାଯିବ, ଗୁପ୍ତ ରହସ୍ୟଟା। ସେବାଟାକୁ ତୁମେ ଧ୍ୟାନ ପରାୟଣ ହେଇ କରିଦେଲେ, ସେଇଟା ଯଦି କୃଷ୍ଣ ଗ୍ରହଣ କରିଦେଲେ, ସେଇଟା ତୁମକୁ କ'ଣ ମିଳିଗଲା, କୃଷ୍ଣଙ୍କର କୃପାଟା ମିଳିଗଲା। ସେଇଟା ତୁମର ପ୍ରୀତି ଆସିବ, ମାଳା ଧରିଲା ମାନେ ଯାହା କରିବ ସେତେବେଳେ ସବୁବେଳେ ତୁମର ଗୋଟେ ଆନନ୍ଦ ଲାଗିବ। ଆଉ କୃଷ୍ଣ ଗ୍ରହଣ ନ କଲା ପର୍ଯ୍ୟନ୍ତ ତୁମ ସେବାଟା ତୁମେ ସବୁ ଖାଲି ଠେଲି ପେଲି ଗାଡ଼ି ଚାଲିଲା ଭଳିଆ ଚାଲିଥିବ, ଆଉ ତୁମେ ଗୋଟେ ବୋଝ ଭଳିଆ ସବୁବେଳେ ଲାଗିବ, ପ୍ରତିଟା ଗୋଟେ ବୋଝ ଭଳିଆ ଲାଗିବ, ସବୁ ଜିନିଷଟା ବୋଝ ଭଳିଆ ଲାଗିବ। କୃଷ୍ଣ ଏଇଟା ଗ୍ରହଣ କରୁନାହାନ୍ତି, କାହିଁକି ତୁମର ପ୍ରତିଟା ଜାଗ୍ରତ। ସେଥିପାଇଁ ଶ୍ରବଣ କୀର୍ତ୍ତନ ଯେଉଁ ଆମେ ଶ୍ରବଣ କରୁଛୁ ବିଶେଷ କରି, ଏଇଟା ଏଇଥିପାଇଁ ଶ୍ରବଣ କରିକି ଆମେ ସେବାରେ ଏଇଟାକୁ ଲଗେଇବା। ସେବାଟା ଯଦି କୃଷ୍ଣ ଗ୍ରହଣ କରିନାହିଁ ହେଲେ, ଗ୍ରହଣ କରିବେ ନା, ସିଏ କ'ଣ ଜଡ଼ ନା କ'ଣ, ସେ ଚିନ୍ମୟ, ସିଏ ଯେତେ ଗ୍ରହଣ କରିନେବେ ତୁମ ଅନ୍ତର ସେତିକି ଆସିଲା କ'ଣ ପ୍ରୀତିଟା। ଆଉ ତୁମକୁ ଯାହା କରିବ ତୁମ ଆନନ୍ଦ ଲାଗିବ, ଆଉ ଶକ୍ତି ମିଳିବ। ଠିକ ଅଛି, ହରେ କୃଷ୍ଣ। ଗ୍ରନ୍ଥରାଶ ଭାଗବତମ କି ଜୟ, ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ, ନିତାଇ ଗୌର ପ୍ରମାନନ୍ଦ।